ॐ नमो भगवते वैष्णव ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 48 अध्याय श्लोक 26 क पंडित स्तुत परं शरणं समीयात् क पंडित स्तुत परं शरणं समीयात् भक्त प्रिया धृत गिरः श्रुदा कृतज्ञात् भक्त प्रिया धृत गिरः श्रुदा कृतज्ञात् सर्वान् ददाति श्रुतो भजतो अभिकामान् सर्वान् ददाति श्रुतो भजतो अभिकामान् नात्मानमप्युपचया पचयो नजस्य आत्मानमप्युपचया पचयो नजस्य क पण्डितस्तद परं शरणं समीयात् भक्त प्रिया धृतगिरः श्रुदा कृतज्ञात् सर्वान् ददाति श्रुतो भजतो हि कामान् आत्मानमप्युपचया पचयो नजस्य अपण्डितस्तद परं शरणं समीयात् भक्तप्रिया धृतगिरः श्रुदा कृतज्ञात् सर्वान् ददाति श्रुतो भजतो हि कामान् आत्मानमपि पचया पचो न जस्य आत्मानमपि पचया पचो न जस्य पण्डितस्तद परं शरणं समीयात् भक्तप्रिया धृतगिरः श्रुदा कृतज्ञात् सर्वान् ददाति श्रुतो भजतो हि कामान् आत्मानमप्युपचयो पचयो न जस्य वा पण्डितस्तद परं शरणं समीयात् भक्तप्रिया धृतगिरः श्रुदा कृतज्ञात् सर्वान् ददाति श्रुतो भजतो हि कामान् आत्मानमप्युपचया पचो न जस्य हरे कृष्ण भक्त सज्जन बृंद मातृवृंद आपण भागवत कथा को स्वागत जनाऊँ आज आम यही मथुरा अक्रूर भवन में भगवान जो स्तुति हो स्तुति आम श्रवण करुचे 11 श्लोक 17-27 भाव में आज हूँ नवम नंबर श्लोक आम पाठ करुचे क पंडित किए आ पंडित किए प्रकृत रे पंडित कहले आम भावे जो मैंने बहुत पाठ पढ़ती गोटे PhD किए ये सब करते कौन सब रही मटेरियल एजुकेशन सीटा को आम भावे पंडित किंतु प्रकृत पंडित से नुंति से महामूर्ख भौतिक धारणा से बहुत बड़ पंडित किंतु मोरल स्टैंडर्ड ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ ଯଦି ଦେଖିବା ତାହେଲେ ସେମାନେ ନମ୍ବର ୱାନ୍ ମୂର୍ଖ। ମୋରାଲ ଷ୍ଟାଣ୍ଡାର୍ଡ ଯଦି ଆମେ ଚାଣକ୍ୟ ପଣ୍ଡିତ ମୋରାଲ ଷ୍ଟାଣ୍ଡାର୍ଡ କଥା କହିଛନ୍ତି, ନୀତି ନୀତି ବାକ୍ୟ, ଯେଉଁମାନେ ଯେତେ ବୁଦ୍ଧି ଅଧିକା ହେଇଛି ତାଙ୍କର ସବୁ ସେତିକି ସେମାନେ ତାଙ୍କର ପତନ ହେଇଛି କହିବାକୁ ଗଲେ। ଚାଣକ୍ୟ ପଣ୍ଡିତ କହୁଛନ୍ତି ଇଏ ହେଉଛନ୍ତି ପଣ୍ଡିତ, କିଏ ନା ସିଏ ହେଉଛି ପଣ୍ଡିତ କେଉଁମାନେ ନା ମାତୃବତ୍ ପରଦାରେଷୁ, ପରଦାରାଙ୍କୁ ଦେଖିଲେ ପରସ୍ତ୍ରୀଙ୍କୁ ଦେଖିଲେ ମାଆ ଭଳି ସମ୍ମାନ କରିବେ, ମାଆ ଭଳି ଜ୍ଞାନ କରିବେ। ଆମର ଯେଉଁମାନେ ଅଧିକା ପାଠ ପଢ଼ୁଛନ୍ତି ସେମାନେ କ'ଣ କରୁଛନ୍ତି, ମାତୃବତ୍ ପରଦାସୁ, ତାପରେ ପରଦ୍ରବ୍ୟସୁ ଲୋଷ୍ଟ୍ରବତ୍, ପରର ଦ୍ରବ୍ୟ ଟିକା ଟେକା ପଥର ଭଳି ତାଙ୍କ ପାଇଁ ତା କିଛି ମୂଲ୍ୟ ନାହିଁ, ସେମାନେ କିଛି ଆକର୍ଷିତ ହେବେ ନାହିଁ। କିନ୍ତୁ ଆମର ଯେଉଁମାନେ ଯେତେ ଉନ୍ନତ ସ୍ଥିତିରେ ଅଛନ୍ତି ସେମାନେ ସେତେ କରୁଛନ୍ତି, ଅଧିକ ପରର ଦ୍ରବ୍ୟକୁ ଅପହରଣ କରିବେ, ସେ ପଣ୍ଡିତ ଷ୍ଟାଣ୍ଡାର୍ଡ଼ରେ ଆସୁନି, ସେମାନେ ମୂର୍ଖ ଷ୍ଟାଣ୍ଡାର୍ଡ଼ରେ ଆସିବେ। ମାତୃବତ୍ ପରଦେଶୁ ପରଦାରାଇସୁ କ'ଣ ପରଦ୍ରବ୍ୟସୁ ଲୋଷ୍ଠବତ୍ ଆତ୍ମବତ୍ ସର୍ବଭୂତେଷୁ, ଆମର ନିଜର ପାଦରେ ଟିକେ କଣ୍ଟା ପଡ଼ିଲେ ଯେମିତି କାହା ବହୁତ କଷ୍ଟ ହେଉଛି, ପରର ବେକରେ ଛୁରୀ ଚଲାଇଲା ବେଳକୁ ସେ ଚିନ୍ତା ହେଉନି, ଆନନ୍ଦରେ ସେଟା ଛୁରୀ ଚଲା ହେଉଛି, ଇଏ ହେଉଛି ସେଇଟା। ଆମର ଏତେ ବୁଦ୍ଧିମାନ ବ୍ୟକ୍ତିମାନେ ସବୁ ରହିଛନ୍ତି, ଆତ୍ମବତ୍ ସର୍ବଭୂତେଷୁ ଝପଶ୍ୟତି ସ ପଣ୍ଡିତ, ଇଏ ହେଉଛନ୍ତି ମୋରାଲ ଷ୍ଟାଣ୍ଡାର୍ଡ଼ରେ, ଆ ଉପରେ ହେଉଛି ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ଼। ଭଗବତ ଗୀତାରେ ସ୍ପିରିଚୁଆଲ ଷ୍ଟାଣ୍ଡାର୍ଡ଼ କଥା କହିଲେ ଭଗବାନ, ଇଏ ହେଉଛନ୍ତି ପଣ୍ଡିତ, କିଏ ବିଦ୍ୟା ବିନୟ ସମ୍ପନ୍ନୀ ବ୍ରାହ୍ମଣୀ ଗଭି ଅସ୍ତିନୀ ସୁନିଚୈବ ସୋପାକ ପଣ୍ଡିତ ସମଦର୍ଶିନ, ଇଏ ହେଉଛନ୍ତି ପଣ୍ଡିତ। ଯେଉଁମାନଙ୍କର ବହୁତ ବୁଦ୍ଧି ଅଛି, ବିଦ୍ୟା ଅଛି, କିନ୍ତୁ ବିନୟତା ଅଛି। ଆମର ଯେଉଁ ମ୍ୟାଟେରିଆଲ ଷ୍ଟାଣ୍ଡାର୍ଡ଼ ଯେଉଁମାନେ ବିଦ୍ୱାନ ଅଛନ୍ତି ସେମାନେ ତାଙ୍କର ବିନୟତା ନାହିଁ, ସେମାନେ ବହୁତ ଗର୍ବିତ, ବହୁତ ଗର୍ବ, ଏତେ ମୁଁ ପାଠ ପଢ଼ୁଛି କ'ଣ ଛୋଟିଆ କଥା, ବିଦ୍ୟା ବିନୟ ହଉ ଦେଉନାହିଁ ସେଇଟା, ଏଇଟା ବିଦ୍ୟା। ସେସବୁ ବିଦ୍ୟା କହିଲେ ବିନୟତା ଆସିବ, ବିଦ୍ୟା ବିନୟ ସମ୍ପନ୍ନ ବ୍ରାହ୍ମଣ ଗଭି ଅସ୍ତିନି ସୁନିଚୈବ ସୋପାକେଚ, ବ୍ରାହ୍ମଣ ହଉ ଗାଭୀ ହଉ ହାତୀ ହଉ ସୁନି କୁକୁର ବୋଲି ଚଣ୍ଡାଳ ହଉ ସୁନି ବା କୁକୁରଟେ ହଉ ସମଦର୍ଶିନ, ସମସ୍ତଙ୍କ ପ୍ରତି ସମାନ ଦର୍ଶନ ସେ କରନ୍ତି, ଇଏ ହେଉଛନ୍ତି ବିଦ୍ୱାନ ପଣ୍ଡିତ ବ୍ୟକ୍ତି ସେମାନେ। ତେଣୁ ଯେଉଁମାନେ ପ୍ରକୃତରେ ପଣ୍ଡିତ, କହ ପଣ୍ଡିତ ଆଉ କିଏ ପଣ୍ଡିତ ଅଛନ୍ତି, କହିବାର ଉଦ୍ଦେଶ୍ୟ ହେଉଛି ପ୍ରକୃତ ପଣ୍ଡିତ ହେଉଛନ୍ତି ଅକ୍ରୂର, ବା ସେହିଭଳି ଭାବରେ ଯେଉଁମାନେ ଭଗବାନ ଭଜନ କରୁଛନ୍ତି ସେମାନେ ହେଉଛନ୍ତି ପଣ୍ଡିତ, ସେମାନେ ହେଉଛନ୍ତି ବିଦ୍ୱାନ, ସେମାନେ ହେଉଛନ୍ତି ଚତୁର ବ୍ୟକ୍ତି। ଆମର କୁହାଗଲା ଅଷ୍ଟଦଶତ ନାମରେ ଭଗବାନଙ୍କର କୃଷ୍ଣଙ୍କର, ଯେଇ ଜନ ଭଜ କୃଷ୍ଣ ସେ ବଡ଼ ଚତୁର, ଭାଗବତରେ ମଧ୍ୟ କୁହାଯାଇଛି ଯେଉଁମାନେ ବହୁତ ବୁଦ୍ଧିମାନ ସେମାନେ ଏଇ କଳି ଯୁଗରେ ଏଇ ନାମ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। କୃଷ୍ଣ ବର୍ଣ୍ଣ ତୁଷା କୃଷ୍ଣ ସାଙ୍ଗ ପାଙ୍ଗାସ୍ତ ପାର୍ଶ୍ୱଦମ ଯଜ୍ଞେ ସଂକୀର୍ତ୍ତନ ପ୍ରାୟ ଯଦନ୍ତି ସୁମେଧସ, ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ଯେଉଁମାନେ ସେମାନେ ଏଇ କଳି ଯୁଗରେ ଏ ଭଗବାନଙ୍କ ନାମ ସଂକୀର୍ତ୍ତନ ଯଜ୍ଞରେ ଯୋଗଦାନ କରନ୍ତି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ତେଣୁ ଆଉ କିଏ ପଣ୍ଡିତ ଅଛି, କ'ଣ ପଣ୍ଡିତ ତତ୍ ଅପରଂ ସମିଆ ଶରଣଂ ସମିଆ, କାହାର ଶରଣରେ ଯିବା ଲୋକମାନେ ଜାଣନ୍ତି ନାହିଁ। ସାଧାରଣତଃ ଲୋକମାନେ ଛୋଟ ପିଲାମାନେ ବା ଯିଏ ହଉ ସେମାନେ ପିତାମାତାଙ୍କ ଶରଣରେ ଯାଆନ୍ତି। ଭାଗବତରେ ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ କହୁଛନ୍ତି, କିନ୍ତୁ ସେମାନେ ଶରଣ ପ୍ରଦାନ କରିପାରିବେ ନାହିଁ, ବାଳସନିହ ଶରଣଂ ଶରଣ୍ୟଂ, ବାଳ ଯେଉଁ ଛୋଟ ପିଲା ଅଛନ୍ତି ତାଙ୍କ ପିତାମାତା ଭାବନ୍ତି, ପିଲାମାନେ ତ ଜାଣନ୍ତି ନାହିଁ କାହାର ଶରଣରେ ଯିବେ ଛୋଟ ପିଲା ସେମାନେ, କିନ୍ତୁ ତାଙ୍କର ପିତାମାତା ଭାବନ୍ତି ମୋର ଶରଣରେ ଏମାନେ ଅଛନ୍ତି ମୁଁ ତାଙ୍କୁ ଶରଣ ଦେବି, କିନ୍ତୁ ସେ ଦେଇପାରିବେ ନାହିଁ। ବାଳସନିହ ଶରଣଂ ପିତରୁ ନୃସିଂହ, ନୃସିଂହକୁ ପ୍ରାର୍ଥନା କରି ଇଏ କହୁଛନ୍ତି ପ୍ରହ୍ଲାଦ ମହାରାଜ, ପାଞ୍ଚ ବର୍ଷର ବାଳକ ବେଶୀ କହୁଛନ୍ତି ତାଙ୍କୁ ନୁହଁ, ତେଣୁ ସିଏ କହୁଛନ୍ତି ପିଲାମାନଙ୍କୁ ତାଙ୍କର ପିତାମାତା ଶରଣ ଦେଇପାରିବେ ନାହିଁ, ବାଳସନିହ ଶରଣ ପିତରୁ ନୃସିଂହ, ପିତାମାତା ମାନେ ତାଙ୍କୁ ନୃସିଂହଦେବ, ସେମାନେ ତାଙ୍କୁ ଶରଣ ଦେଇପାରିବେ ନାହିଁ। ବାଳସନିହ ଶରଣ ପିତରୁ ନୃସିଂହ ନାର୍ଥସ ଜାଗତ ମୁଦନ୍ତି ମଜତ ନଉ, ଯେଉଁମାନେ ଦୁଃଖରେ ଅଛନ୍ତି ଯେଉଁ ବିଭିନ୍ନ ପ୍ରକାର ରୋଗ ଫୋଗ ଗ୍ରସ୍ତ ହେଇକି ରହିଛନ୍ତି ସେମାନେ ଭାବୁଛନ୍ତି କ'ଣ ଡାକ୍ତରଙ୍କ ଶରଣରେ ଗଲେ ଔଷଧର ଶରଣରେ ଗଲେ ଏମିତି ଆମେ ପାର ହେଇଯିବୁ, ଦୁଃଖରୁ ପାର ହେଇଯିବୁ, ଅର୍ଥ ଦୁଃଖରୁ ପାର ହେଇଯିବୁ, ଆର୍ତ୍ତରୁ ପାର ଆର୍ତ୍ତିରୁ ପାର ହେଇଯିବୁ, ନା ନା ଅର୍ଥ ସୂଚା ଆଗଦମ, ଔଷଧ ଭଲ କରିପାରିବ ନାହିଁ, ନା ଅର୍ଥ ସୂଚା ଉଦନ୍ନତି ମଧ୍ୟ ନଉ, ଯେଉଁମାନେ କ'ଣ ଜଳରେ ପଡ଼ିଛନ୍ତି ଗୋଟେ ନୌକାରେ ଆଶ୍ରୟ ନେବା ପାଇଁ ଭାବୁଛନ୍ତି, ନୌକାରେ ଆଶ୍ରୟ ନେଲେ ସେମାନେ ତରିଯିବେ, କିନ୍ତୁ ସେ ନୌକା ଯଦି କ'ଣ ପାଣି ଭିତରେ ପଳେଇଗଲା, ପାଣି ଭିତରେ ବୁଡ଼ିଗଲା, ତାହେଲେ ସେ ରକ୍ଷା କରିପାରିବ ନାହିଁ। ଉଦାହରଣ ମଧ୍ୟ ତପ୍ତସ୍ୟ ତତ୍ପଦିମିର୍ଯ୍ୟାନ୍ତି ଚେଷ୍ଟା, ଏହିଭଳି ଭାବରେ ଅନେକ କଥା ରହିଛି। ତପ୍ତସ୍ୟ ସମସ୍ତେ ତପ୍ତ ଅବସ୍ଥାରେ ରହିଛନ୍ତି, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ତାପରେ ସମସ୍ତେ ତପ୍ତ ହେଇକି ରହିଛନ୍ତି। ବହୁତ ପ୍ରକାର ଚେଷ୍ଟା କରୁଛନ୍ତି, ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି, ଫିଲୋସଫର ମାନେ ଦର୍ଶନ କାଢ଼ୁଛନ୍ତି, ରାଜନୈତିକ ନେତାମାନେ ଭାବୁଛନ୍ତି, ପ୍ରକଳ୍ପ କରୁଛନ୍ତି, ଇକୋନୋମିଷ୍ଟ ମାନେ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି, ବହୁତ ପ୍ରକାର ବ୍ୟବସ୍ଥା ହେଉଛି ଏ ତପ୍ତରୁ ଏ ଦୁଃଖରୁ ଉଦ୍ଧାର ହେବା ପାଇଁ, ଏଇ ଆମକୁ ଶରଣ ଦେବ ଏଇଭଳି ଭାବେ ଭାବୁଛନ୍ତି, କିନ୍ତୁ କେହି ଦେଇପାରିବେ ନାହିଁ। ତପ୍ତ ସେ ତତ୍ପ୍ରଧ୍ୟା ତାବତ୍ ବିଭୁ ତଦୁପିକେତନା ତନୁ ତାବତ୍ ବିଭୁ, ପ୍ରଭୁ ଆପଣ ଯଦି ଯାହାକୁ ଉପେକ୍ଷା କରିଦେବେ କେହି ତାଙ୍କୁ ଶରଣ ଦେଇପାରିବେ ନାହିଁ, ଅର୍ଥ ଆପଣ ହିଁ ଏକମାତ୍ର ଶରଣ୍ୟ। ଶରଣ୍ୟଂ ଶରଣ୍ୟଂ ତଥୋ ମୁକୁନ୍ଦ ପରିହୃତ୍ୟ କର୍ତ୍ତ୍ୟମ୍ ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାଂ ନ କିଙ୍କର ନାୟ ଋଣୀ ଚରାଜ କ'ଣ, ଯେଉଁମାନେ ଦେବତାମାନଙ୍କର ଶରଣ ଯେଉଁମାନେ ଯାଉଛନ୍ତି, କିଏ ଯାଉଛନ୍ତି ଦେବତାମାନଙ୍କ ଶରଣ ଗଲେ, ଶନି ଶନି ପୁଅ ମୋର ଶନି ଦଶା ପଡ଼ିଛି, ଶନିଙ୍କ ଶରଣ ଯିବା, ଶନିଦେବ ମୋତେ ରକ୍ଷା କର, ସେ ରକ୍ଷା କରିପାରିବେ ନାହିଁ। ହଁ ନା କିଙ୍କର ନାହିଁ ତ କ'ଣ ଦେବ ଋଷି, ଋଷିଙ୍କର ଶରଣରେ ଅବଶ୍ୟ ଜଣେ ଯିବା କଥା, କାରଣ ଭଗବାନ ଋଷି ମାଧ୍ୟମରେ ଏସବୁ ଜ୍ଞାନ ଦେଉଛନ୍ତି, କିନ୍ତୁ ଏଇଟା ଅବଶ୍ୟ ଅଲଗା ପ୍ରସଙ୍ଗରେ କୁହାଯାଇଛି। ଏମାନଙ୍କ ପାଇଁ ଯେଉଁ ଆମର ରହିଛି, ଯେଉଁ ରହିଛି କର୍ତ୍ତବ୍ୟ ରହିଛି ବା ଋଣ ରହିଛି, ସେ ଋଣଟା ସୁଝି ହେଇଯିବ ଯଦି ଆମେ ଭଗବାନଙ୍କ ଶରଣରେ ଯିବା, ସେଇଟା ଏ ପ୍ରସଙ୍ଗରେ କୁହାଯାଏ ନାହିଁ, ତେଣୁ ଆମେ ଏଇଟା ସେସବୁଠି ଆଲୋଚନା କରିବା ନାହିଁ। ତେଣୁ ଏହିଭଳି ଭାବରେ ଲୋକମାନେ ଜାଣନ୍ତି ନାହିଁ କାହାର ଶରଣରେ ଯିବେ, ଯେଉଁମାନେ ବୁଦ୍ଧିମାନ ବ୍ୟକ୍ତି ସେମାନେ ଜାଣନ୍ତି ଏକମାତ୍ର ଶରଣ ହେଉଛନ୍ତି ଭଗବାନ କୃଷ୍ଣ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଅଦ୍ଭୁତ କଥା ଏଇଟା, ଯେଉଁମାନେ ତଥାଗତ ବିଦ୍ୱାନ ମାନେ ଭାବନ୍ତି, ସେମାନେ ଭାବନ୍ତି ଆମେ ବହୁତ ବିଦ୍ୱାନ, ଏମାନେ ସବୁ ନମ୍ବର ୱାନ୍ ମୂର୍ଖ, ଇଏ ଗୋଟେ କାଠ ପିତୁଳାରେ ଶରଣରେ ଯାଇଛନ୍ତି, ସେ କ'ଣ ରକ୍ଷା କରିବ, କିଏ ଭଗବାନ ଅଛନ୍ତି ସତରେ କିଏ, ଏଇଭଳି ଭାବରେ ସେମାନେ ଉପହାସ କରନ୍ତି, ବିଦ୍ରୋପ କରନ୍ତି। ସେମାନେ ଭାବନ୍ତି ଆମେ ପ୍ରକୃତରେ ବିଦ୍ୱାନ, ଆମକୁ ଅନ୍ୟ ସବୁ ଭଗବାନ ଛାଡ଼ିଦେଲେ ଅନ୍ୟ ସବୁ ମାଧ୍ୟମରେ ସବୁ ରକ୍ଷା କରିବେ, ବିଭିନ୍ନ ଦେବାଦେବୀମାନଙ୍କୁ ଉପାସନା କରନ୍ତି, ଭଗବତ ଗୀତାରେ ମଧ୍ୟ ଭଗବାନ କହୁଛନ୍ତି କ୍ଷିପ୍ରଂ ନା ନା ସେ କହିଲେ କ୍ଷିପ୍ରଂ ହିଁ ମାନସ ଲୋକେ, ଯେଉଁମାନେ ଇଏ ଦେବତା ବିଭିନ୍ନ ଦେବତାମାନଙ୍କୁ ପୂଜା କରନ୍ତି, କାହିଁକି ନା ସେମାନେ ଭାବନ୍ତି ଖୁବ୍ ଶୀଘ୍ର ତାଙ୍କର ସ୍ୱର୍ଣ୍ଣରେ ତାଙ୍କର ଆମେ ଶରଣରେ ଗଲେ ଖୁବ୍ ଶୀଘ୍ର ଆମେ ଫଳ ପାଇଯିବା, ରକ୍ଷା ପାଇଯିବା। ନା ଗୋଟେ ତୃତୀୟ ଅଧ୍ୟାୟରେ ସେ ସବୁଠି ଅଛନ୍ତି, କ୍ଷିପ୍ରଙ୍ଗୀ ମାନସ ଲୋକେ ସିଦ୍ଧିର୍ ଭୌତି କର୍ମଯା, ଏମାନେ ଭାବନ୍ତି ଆମେ କ୍ଷିପ୍ର ଖୁବ୍ ଶୀଘ୍ର ସିଦ୍ଧି ପାଇଯିବୁ, ସେମାନେ ଭାବନ୍ତି, ତୃତୀୟ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ସେମାନେ କହନ୍ତି କ'ଣ ନା, ଆମେ ଯଦି ଭଗବାନଙ୍କ ଶରଣ ଯିବା, ଭଗବାନ ତ କିଏ ଜାଣନ୍ତି ନାହିଁ, ସବୁ ସେମାନେ ଭାବନ୍ତି ସବୁ ସବୁ ଭଗବାନ, କିନ୍ତୁ ତଥାପି ଲୋକମାନେ କାହିଁକି ଦେବତାମାନଙ୍କ ଶରଣ ଯାଆନ୍ତି, କାରଣ ସେମାନେ ଭାବନ୍ତି କ୍ଷିପ୍ରଂ ହିଁ ମାନସ ଲୋକେ ସିଦ୍ଧିର୍ ଭବତି କର୍ମଯା, ସେମାନେ ଭାବନ୍ତି ଏ ଯେଉଁ ଦେବତାମାନଙ୍କ ଶରଣରେ ଗଲେ ସେମାନେ ଖୁବ୍ ଶୀଘ୍ର ସେଇଟା ତାଙ୍କର ସିଦ୍ଧି ପାଇଯିବେ, ତେଣୁ ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ସେଇଟା କେଉଁ ଶ୍ଳୋକରେ ଅଛି ଆପଣ ଦେଖିଲେ ଜଣେପଡ଼ିଲେ, କ୍ଷିପ୍ରଂ ମାଟିରେ ଆସିବ, କ୍ଷିପ୍ରଂ ଭବତି ଧର୍ମାତ୍ମା, ନା କ୍ଷିପ୍ରଂ ହିଁ ମାନସ ଲୋକେ ସିଦ୍ଧିର୍ ଭବତି କର୍ମଯା, ସିଦ୍ଧି ସେମାନେ କର୍ମକାଣ୍ଡୀୟ ଧାରାରେ ଯେଉଁମାନେ ରହନ୍ତି ସେମାନେ ବେଦରେ ଭାବନ୍ତି ଇଏ କର୍ମକାଣ୍ଡୀୟ ଯେଉଁ ଧାରା ରହିଛି ଇଏ ଆମକୁ ପ୍ରକୃତରେ ଆମେ ଏହାର ଶରଣରେ ଗଲେ ଆମେ ଅନ୍ତିମ ସିଦ୍ଧି ପ୍ରାପ୍ତ ହୋଇପାରିବା, ତେଣୁ ସେମାନେ କ'ଣ କରନ୍ତି ନା ବେଦରେ ଏ କର୍ମକାଣ୍ଡୀୟ ଧାରା ପ୍ରତି ଆକୃଷ୍ଟ ହୁଅନ୍ତି। ସିଦ୍ଧିର୍ ଭବତି କର୍ମଯା, ସିଦ୍ଧିଂ ଭବତି କର୍ମଜା, ସିଦ୍ଧିଂ। ତେଣୁ ଏହିଭଳି ଭାବରେ ଶ୍ଳୋକଟି ଅଛନ୍ତି ସିଦ୍ଧିଂ। ତେଣୁ ଲୋକମାନେ ବିଭିନ୍ନ ଦେବାଦେବୀମାନଙ୍କ ଶରଣ, କିଏ ଭୂତ ପ୍ରେତର ଶରଣ ଯାଉଛନ୍ତି, ଆମର କହିଲେ ନା ସତର ଅଧ୍ୟାୟରେ କୁହାଯାଇଛି ଭଗବାନଙ୍କର ଯେଉଁ ପ୍ରଶ୍ନ ପଚାରିଥିଲେ, ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରୁନାହାନ୍ତି ସେମାନଙ୍କର କ'ଣ, କିଭଳି ଭାବରେ ପୂଜା କରନ୍ତି, ତାଙ୍କର କ'ଣ ନିଷ୍ଠା। କିନ୍ତୁ ଭଗବାନ ସେ କଥା କହିବା ପୂର୍ବରୁ ଆଗେ କହିଲେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କାର୍ଯ୍ୟ କରନ୍ତି, ଶାସ୍ତ୍ରରେ ମଧ୍ୟ କଥା କୁହାଯାଇଛି, ଶାସ୍ତ୍ର ଯେଉଁମାନେ ଅଧ୍ୟୟନ କରୁଛନ୍ତି ସେମାନେ ଯେ ଜାଣିପାରିବେ ଯେ ପ୍ରକୃତରେ ଏକମାତ୍ର ଶରଣ ହେଉଛନ୍ତି ଭଗବାନ କୃଷ୍ଣ, ସେମାନେ ମଧ୍ୟ ଜାଣିପାରିବେ ନାହିଁ। କାରଣ ଶାସ୍ତ୍ର, ସବୁ ପ୍ରକାର ଶାସ୍ତ୍ର ରହିଛି, ତମଗୁଣର ଲୋକମାନଙ୍କ ପାଇଁ ତମଗୁଣର ପୁରାଣ ରହିଛି, ରଜଗୁଣର ଲୋକମାନଙ୍କ ପାଇଁ ରଜଗୁଣର ପୁରାଣ ରହିଛି, ସତ୍ୟଗୁଣର ଲୋକମାନଙ୍କ ପାଇଁ ସତ୍ୟଗୁଣର ପୁରାଣ ରହିଛି। ତେଣୁ ସତ୍ୟଗୁଣ ଯେଉଁମାନେ ଭଗବାନ କହିଲେ କ'ଣ, ତ୍ରିବିଧା ଭବତି ଶ୍ରଦ୍ଧା ଦେଇନାଂଶା ସେବାବଜା ସାତ୍ୱିକୀ ରାଜସ ଚାହିଁବ ତାମସୀ ଚେତିତାଂ ଶୁଣୁ। ଏ ଶାସ୍ତ୍ର ଅନୁସାରେ ଯେଉଁମାନେ ପୂଜା କରନ୍ତି ସେମାନେ ଭାବନ୍ତି ଇଏ ଆମର ଶରଣରେ ଗଲେ ଆମକୁ ରକ୍ଷା କରିବେ, ଯଦନ୍ତି ସାତ୍ୱିକା ଦେବା। ସତ୍ୟଗୁଣରେ ଯେଉଁମାନେ ଅଛନ୍ତି ସେମାନେ ଦେବତାମାନଙ୍କୁ ପୂଜା କରନ୍ତି, ବିଭିନ୍ନ ଦେବାଦେବୀ 33 କୋଟି ଦେବାଦେବୀ ଅଛନ୍ତି ଭାଗବତ ତୃତୀୟ ସ୍କନ୍ଧରେ, ତୃତୀୟ ଅଧ୍ୟାୟରେ ମଧ୍ୟ, ଦ୍ୱିତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ସେହିଭଳି ଭାବରେ ଯାହାର ଯାହା ଦରକାର ସେମାନେ ସବୁ ସେହି ଅନୁସାରେ ସେ ଦେବତାମାନଙ୍କୁ ପୂଜା କରିବେ। ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କଥା କହୁଛନ୍ତି, ଯେଉଁମାନେ ଶ୍ରେୟ କାମା, ଯେଉଁମାନେ ବିଭିନ୍ନ ପ୍ରକାର କାମ ରହିଛି, ଆବଶ୍ୟକତା ଅଛି ତାକୁ ପୂରଣ ପାଇଁ ବିଭିନ୍ନ ଦେବଦେବୀମାନଙ୍କୁ ପୂଜା କରନ୍ତି। ଯେମିତି ଗୋଟେ ଆମେ ବ୍ରହ୍ମ ବର୍ଚ୍ଚସ କାମସ୍ତୁ ଯଜେତ ବ୍ରହ୍ମଣପତି ଇନ୍ଦ୍ର ଇନ୍ଦ୍ରିୟ କାମସ୍ତୁ ପ୍ରଜା କାମ ପ୍ରଜାପତି ଦେବ୍ୟଂ ମାୟାଙ୍କୁ ଶ୍ରୀକାମ ତେଜସ୍ କାମ ବିଭାବସୁ ବସୁକାମ ବସୁନ୍ ରୁଦ୍ରାନ୍ ବୀର୍ଯ୍ୟ କାମ ଅଥବା ବୀର୍ଯ୍ୟବାନ୍। ଏସବୁ କଥା ରହିଛି। ଯେଉଁମାନେ ଦ୍ୱିତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯାଇଛି, ଯେଉଁମାନେ ବ୍ରହ୍ମ ବର୍ଚ୍ଚସ୍ୱ କାମସ୍ତୁ, ବ୍ରହ୍ମ ବର୍ଚ୍ଚସ୍ୱ କାମସ୍ତୁ କହିଲେ 2-3-2 ଶ୍ଳୋକ ହୋଇଯାଇଛି, ଯେଉଁମାନେ ବ୍ରହ୍ମ ପାଇବା ପାଇଁ ଚାହାନ୍ତି ସେମାନେ କ'ଣ କରିବେ, ଦେଶରୁ ୱର୍ସିପ୍ ଦ ମାଷ୍ଟର୍ ଅଫ୍ ଦି ବେଦସ୍, ମାଷ୍ଟର୍ ଅଫ୍ ଦି ବେଦ କହିଲେ ଲର୍ଡ଼ ବ୍ରହ୍ମା, ବ୍ରହ୍ମାଙ୍କ ସେମାନେ ପୂଜା କରିବେ। ଯେଉଁମାନେ ମୌଥୁନ ସୁଖ ଉପଭୋଗ କରିବା ପାଇଁ ଚାହୁଁଛନ୍ତି ସେମାନେ ଇନ୍ଦ୍ରଙ୍କୁ ପୂଜା କରିବେ, ୱର୍ସିପ୍ ହେଭେନ୍ଲି କିଙ୍ଗ ଇନ୍ଦ୍ର। ଯିଏ ଚାହୁଁଛି ବହୁତ ପୂଜା ପ୍ରଜା ସୃଷ୍ଟି କରିବ, ବହୁତ ଉନ୍ନତ ପ୍ରଜା, ସେମାନେ କାହାକୁ ପୂଜା କରିବେ, ପ୍ରଜେନିଟର୍ କିମ୍ବା ପ୍ରଜାପତିମାନଙ୍କୁ ପୂଜା କରିବେ, ବିଭିନ୍ନ ପ୍ରଜାପତି ସବୁ ଅଛନ୍ତି। ଯେଉଁମାନେ ଚାହାନ୍ତି ସୌଭାଗ୍ୟ ପ୍ରାପ୍ତ ହେବା ପାଇଁ ସେମାନେ ଦୁର୍ଗାଦେବୀଙ୍କୁ ପୂଜା କରିବେ, ଯେଉଁମାନେ ଦୁର୍ଗାଦେବୀ ଭୌତିକ ଜଗତର ଅଧିଷ୍ଠାତ୍ରୀ ଦେବୀ, ଯେଉଁମାନେ ଚାହୁଁଛନ୍ତି କ'ଣ ବହୁତ ଶକ୍ତିଶାଳୀ ହେବା ପାଇଁ ସେମାନେ ଅଗ୍ନିର ପୂଜା କରିବେ, ଏବଂ ଯେଉଁମାନେ ଚାହୁଁଛନ୍ତି ଧନ ଚାହୁଁଛନ୍ତି ସେମାନେ ବସୁମାନଙ୍କୁ ପୂଜା କରିବେ, ଯେଉଁମାନେ ଚାହୁଁଛନ୍ତି କ'ଣ ଗୋଟେ ହିରୋ ହେବା ବହୁତ ବଡ଼ ସମସ୍ତେ ତାଙ୍କୁ ପୂଜା କରିବେ, ସେସବୁ ଶିବଜୀଙ୍କର ପୂଜା କରିବେ। ଏହିଭଳି ଭାବରେ ବହୁତ କାମ, ଯାହାର ଯେଉଁ କାମନା ଅଛି ସେହି ଅନୁସାରେ ଦେବାଦେବୀମାନେ ସବୁ କାମନା ପୂରଣ କରନ୍ତି। 2-2 ସବୁ କୁହାଯାଇଛି, ଶ୍ଳୋକ ସବୁ ରହିଛି, 2 ଆରମ୍ଭ କରିକି 7 ପର୍ଯ୍ୟନ୍ତ ଏଇ 6 ଶ୍ଳୋକରେ ସବୁ ବିଭିନ୍ନ ଦେବାଦେବୀମାନଙ୍କୁ ପୂଜା କଲେ କ'ଣ ସବୁ ଫଳ ମିଳିବ, ସେମାନେ ଭାବନ୍ତି ଏମାନଙ୍କର ଶରଣରେ ଗଲେ ଆମେ ପାଇଯିବା, ଆମର କାମନାଟା ତୃପ୍ତି ହୋଇଯିବ ବା କାମନାଟା ପୂର୍ତ୍ତି ହୋଇଯିବ। ଏହିଭଳି ଭାବରେ ସେମାନେ ତାଙ୍କର ଶରଣରେ ଯାଆନ୍ତି। ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ ଯେଉଁମାନେ କାମେ ସ୍ତ୍ରୀ ସ୍ତ୍ରୀ ଉତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା ତଙ୍ଗ ତଙ୍ଗ ନିୟମ ଆସ୍ଥା ପ୍ରକୃତି ଅନିୟତା ଶ୍ରେୟା। ଯେଉଁମାନେ ବିଭିନ୍ନ ପ୍ରକାର କାମନା ରହିଛି ସେମାନେ ବିଭିନ୍ନ ପ୍ରକାର ଦେବଦେବୀମାନଙ୍କୁ ପୂଜା କରନ୍ତି, ଏବଂ ଭଗବାନ ମଧ୍ୟ ତାଙ୍କୁ ସେହିଭଳି ଭାବରେ ଶ୍ରଦ୍ଧା ଦିଅନ୍ତି। ଯୋ ଯୋ ଯାଂ ଯାଂ ତନୁ ଭକ୍ତଂ ଶ୍ରଦ୍ଧା ଅର୍ଚିତ ମିଛନ୍ତି ତସ୍ୟ ତସ୍ୟ ଚଳା ସୁଦ୍ଧା ତମାମି ବିଧଦାମି ହମ୍। ତାଙ୍କୁ ସେଇ ଭଗବାନ ମଧ୍ୟ ସେ ଶ୍ରଦ୍ଧା ଦିଅନ୍ତି, ହଁ ତୁମେ ତାଙ୍କୁ ପୂଜା କର ଯେ ବିଧାମ ସତୟା ଶ୍ରଦ୍ଧା ଯୁକ୍ତା ତସ୍ୟ ଆରାଧନ ମିହତେ ଲଭତେ ଚତତ କାମନ ମୟ ବିହିତା ନିହିତାନ। କିନ୍ତୁ ଯଦିଓ ସେମାନେ ଦେବାଦେବୀମାନେ ପୂଜା କରି କିଛି ପାଇଯାଆନ୍ତି, ଗୋଜ ଭାଇଆଣୀ ପୂଜା କାମନା ପୂର୍ଣ୍ଣ ହୁଏ, ଏଇଭଳି ଭାବରେ ସନ୍ତୋଷୀ ମା ପୂଜା ଶୁକ୍ରବାର, ଆମେ କିଛି ଖାଇବୁ ନାହିଁ, ଏ ତୁମର ପ୍ରସାଦ କ'ଣ ପାଇବୁ, ଏଇଠି ପଡ଼ିଛି ପୁରା ଇଏ ଟମାଟୋ ପଡ଼ିଛି ଖଟା ପାଇବୁ ନାହିଁ, ସନ୍ତୋଷୀ ମାଙ୍କ ପୂଜା କରି ଏଇଭଳି ଭାବରେ ସେମାନେ ଭାବନ୍ତି ଏମାନେ ସବୁ ମୂର୍ଖ, ଏଗୁଡ଼ାକ ଖାଲି କୃଷ୍ଣ କେତେ ଦେବାଦେବୀ ଅଛନ୍ତି, କେତେ କ'ଣ ସବୁ ରହିଛି, ତେଣୁ ଏହିଭଳି ଭାବରେ ସେମାନେ କୃଷ୍ଣଙ୍କର ଶରଣରେ ଯାଆନ୍ତିନି, ଅନ୍ୟମାନଙ୍କ ସବୁ ଶରଣରେ ଯାଆନ୍ତି, କୃଷ୍ଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତଙ୍କ ଶରଣରେ ଯାଆନ୍ତି, କୋଟି କୋଟି ଦେବାଦେବୀ ଅଛନ୍ତି, କ'ଣ ଗୋଟିଏ ନା ଦୁଇଟା ରହିଛନ୍ତି, ଆଉ ଯେଉଁମାନେ ନାହାନ୍ତି ମଧ୍ୟ ମନଗଢ଼ା ଦେବାଦେବୀ ମଧ୍ୟ ହେଇଯାଇଛି, ସନ୍ତୋଷୀ ମା ପ୍ରକୃତରେ ଅଛନ୍ତି କି ନାହିଁ କେତେ ଦେଖିବାକୁ ପଡ଼ିବ, କିଏ ଜାଣୁଛି, 33 କୋଟି ଦେବତା ଗୋଜବାୟଣୀ ଆଗରୁ ତ ନଥିଲେ, ପୁଣି ହେଇଗଲେ କ'ଣ କେମିତି ହେଇଗଲେ ଗୋଜବାୟଣୀ, ଏଇଭଳି ଭାବରେ ସବୁ ଯାହା ବି ହଉ ଶାସ୍ତ୍ର ଥାଉ ବା ଶାସ୍ତ୍ର ବୁଦ୍ଧି ଉଲ୍ଲଙ୍ଘନ କରି ବିଭିନ୍ନ ଦେବାଦୀମାନଙ୍କୁ କଳ୍ପନା ହଉ ଦେବାଦୀମାନଙ୍କୁ 33 କୋଟି କୁହାଯାଉଛି ନା, 33 କୋଟି ଦେବାଦେବୀ ଅଛନ୍ତି, ହଁ ଏଇଠି ତ କୁହାଯାଏ ସବୁବେଳେ 33 କୋଟି ଦେବତା ଦେବାଦେବୀ ମାନେ ମିଶିକି 33 କୋଟି, ସେ ପୋଷ୍ଟ ସବୁ ରହିଛି ଆଉ ସେତିକି, ସେ ସବୁ ପୋଷ୍ଟ ସବୁ ସେମାନେ ସବୁ ବିଭିନ୍ନ ସେବା ଭଗବାନଙ୍କର ସେବାରେ ନିଯୁକ୍ତ ଅଛନ୍ତି, ସବୁ ଲୋକମାନଙ୍କର ଯାହାର ଯାହା ଆବଶ୍ୟକ ସେ ପୂରଣ କରୁଛନ୍ତି ସବୁ ପ୍ରକାର, ତେଣୁ ଲୋକମାନେ ଭାବନ୍ତି କ'ଣ ଆମର କାମନା ଏମାନେ ପୂରଣ କରିବାକୁ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ସାଧାରଣତଃ ଅସୁରମାନେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ, ସେମାନେ ବିଭିନ୍ନ ଦେବାଦେବୀମାନେ ପୂଜା କରନ୍ତି, ବ୍ରହ୍ମା ଶିବ ଏମାନଙ୍କ ବା କାଳୀ ଏସବୁ ପୂଜା କରନ୍ତି, ତେଣୁ କିନ୍ତୁ ଅକ୍ରୂର କହୁଛନ୍ତି ଏଠି କହ ପଣ୍ଡିତ, ପ୍ରକୃତ ପଣ୍ଡିତ କିଏ, କହ ପଣ୍ଡିତ ତତ୍ ଅପରଂ ଶରଣଂ ସମିଆ, ଆପଣଙ୍କୁ ଛାଡ଼ି ଅନ୍ୟମାନଙ୍କୁ, ଭଗବାନ କୃଷ୍ଣ କହିଲେ ଯେତେ ବିଷ୍ଣୁ ତତ୍ତ୍ୱ ଅଛନ୍ତି, ଖାଲି କୃଷ୍ଣ କହିଲେ ରାମ ଆଉ ନୃସିଂହ ବାମନ ଏଇସବୁ ନୁହଁ, ତା ନୁହଁ, କୃଷ୍ଣ କହିଲେ କୃଷ୍ଣ ତତ୍ତ୍ୱ ବିଷ୍ଣୁ ତତ୍ତ୍ୱ, ଭଗବାନ ବିଷ୍ଣୁଙ୍କର ଛାଡ଼ିକରି ଯେଉଁମାନେ ଅନ୍ୟମାନଙ୍କ ଶରଣରେ ଯାଆନ୍ତି ସେମାନେ ଭାବନ୍ତି କ'ଣ ତାଙ୍କ ଶରଣରେ ଗଲେ ତାଙ୍କର ଯାହା ଆବଶ୍ୟକତା ଅଛି ପାଇଯିବେ, ଭଗବାନଙ୍କ ଶରଣରେ ଗଲେ ପାଇବେ ନାହିଁ, କୃଷ୍ଣଙ୍କ ଶରଣରେ ପାଇବେ ନାହିଁ, ସାଧାରଣତଃ ଅସୁରମାନେ ଏଇଟା ଚିନ୍ତା କରନ୍ତି, କାହିଁକି ଆମର ଜଣେ ରହିଛି ବୃକାସୁର, ବୃକାସୁର 10ମ ସ୍କନ୍ଧ 88 ଅଧ୍ୟାୟରେ ତାଙ୍କ କଥା କୁହାଯାଇଛି, 10ମ ସ୍କନ୍ଧ 88 ଅଧ୍ୟାୟରେ ଆସିବ ସେ କଥା, ସେ ବୃକାସୁର ଜାଣିଥିଲେ ଶକୁନିର ପୁତ୍ର, ସିଏ କହିଲେ ମୋର ଯେଉଁ କାମନା ଅଛି, ବହୁତ ସମସ୍ତଙ୍କର ବହୁତ କାମନା ରହିଛି, ଭୌତିକ ଜଗତରୁ ଆସିଛି ମାନେ ବିଭିନ୍ନ ପ୍ରକାର କାମନା ଥିବାରୁ ଆମେ ଭୌତିକ ଜଗତରୁ ଆସିଛେ, ଉପଭୋଗ କରିବା କାମନାର ଅନ୍ତ ନାହିଁ, ଉପଭୋଗ କରିବାର ଏଭଳି ଉପଭୋଗ କରିବ ଯେତେ ଯାହା ଦେଉ, କିନ୍ତୁ ଆମର ଉପଭୋଗ କରିବାର କ୍ଷମତା ନାହିଁ, ଭଗବାନ କୃପା କରି ଆମକୁ କିଛି ଦେଉଛନ୍ତି, ସେଇଭଳି କିଛି ଦେଇଛନ୍ତି ଶରୀର ଆମେ ଉପଭୋଗ କରିପାରିବା, ନହେଲେ ଆମର ଉପଭୋଗ କରିବାର କ୍ଷମତା ନାହିଁ, ପ୍ରକୃତରେ ଉପଭୋଗ କରି ହେଉଛନ୍ତି ଭଗବାନ, ଆମର ପ୍ରକୃତ ସ୍ଥିତି ହେଉଛି ଆମେ ଭଗବାନଙ୍କୁ ଉପଭୋଗ ପ୍ରଦାନ କରିବା, କିନ୍ତୁ ଆମେ ଯେହେତୁ ଚାହୁଁଛୁ ଉପଭୋଗ କରିବା ପାଇଁ ସେଥିପାଇଁ ଆମେ ମାୟା ଜଗତରେ ଆସି ପହଞ୍ଚିଛେ, ଭଗବାନ ବ୍ୟବସ୍ଥା କରିଛନ୍ତି କୃପା କରି ସେ ଦେଉଛନ୍ତି, ଯାହା ବି ହେଉ ଶକୁନି ପୁତ୍ର ସେ ଚାହିଁଲା ଏ ବୃକ ସୁର ସିଏ ନାରଦମୁନି ପଚାରିଲା କାହାକୁ ମୁଁ ପୂଜା କଲେ ଖୁବ୍ ଶୀଘ୍ର ମୁଁ ସିଦ୍ଧି ପ୍ରାପ୍ତ ହେଇଛି, ନା ଶିବଜୀ, ଶିବଜୀ ହେଉଛନ୍ତି ଆଶୁତୋଷ, ଆଉ କ'ଣ ଆଉ ଆଉ କିଏ ଅଛନ୍ତି, ଶିବ ହେଉଛନ୍ତି ଆଶୁତୋଷ, ସାମାନ୍ୟ ଟିକେ ବେଲ ପିତ୍ର ଟିକେ ପାଣି ଟିକେ ଦେଇଦେଲେ ଏବଂ ବମ୍ ବମ୍ ଭୋଲେ କହିଦେଲେ ଭଗବାନ ଶିବଜୀ ପ୍ରସନ୍ନ ହେଇଯିବେ, ସେଥିପାଇଁ ଦେବତାମାନଙ୍କ ଭିତରେ ଶିବଜୀ ହେଉଛନ୍ତି ଆଶୁତୋଷ ତାଙ୍କ ନାଁ ହେଇଛି, ଖୁବ୍ ଶୀଘ୍ର ସେ ତୁଷ୍ଟ ହେଇଯିବେ ବା ସନ୍ତୁଷ୍ଟ ହେଇଯିବେ, ତେଣୁ ବୃକାସୁର ସବୁ ଭଗବାନ ଶିବଜୀଙ୍କର ପ୍ରାର୍ଥନା କରି କରି ଦେଖିଲା କିଛି ହେଲା ନାହିଁ, ନିଜ ଶରୀରକୁ କାଟି କାଟିକି ପକାଉଥିଲା, ତେଣୁ ଅନ୍ତିମରେ ଯେତେବେଳେ ଶରୀରକୁ ଶିରଚ୍ଛେଦନ କରିକି ଯଜ୍ଞରେ ପକାଇବା ପାଇଁ ଚାହିଁଥିଲା, ଭଗବାନ ଶିବଜୀ ଆବିର୍ଭାବ ହେଇଗଲେ ତାଙ୍କ ପତ୍ନୀଙ୍କ ସହିତ, ପତ୍ନୀଙ୍କ ସହିତ ଆବିର୍ଭାବ ହେଇଗଲେ ଇଏ ଅସୁର, 10ମ ସ୍କନ୍ଧ 88 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତେଣୁ ସିଏ କ'ଣ କଲା, ସିଏ କ'ଣ ତାର କାମନା ବହୁତ ଥିଲା, ଲକ୍ଷ୍ୟ କାମନା ଥିଲା, କିନ୍ତୁ ଇଏ ଯେତେବେଳେ ଶିବଜୀ ଆସି ପହଞ୍ଚିକି ତାଙ୍କ ପତ୍ନୀଙ୍କ ସହିତ, ସେତେବେଳେ ସିଏ ତାଙ୍କର ପତ୍ନୀଙ୍କର ଶୋଭା ଦେଖିକରି ଶିବାନୀଙ୍କର ଯେଉଁ ରହିଛି ସୌନ୍ଦର୍ଯ୍ୟ ଦେଖି ସେ ମୋହିତ ତା କାମ ଭୁଲିଗଲା, ମୁଁ କହିଲେ ଆଙ୍କୁ ମୁଁ ବାହା ହେଇଗଲେ ମୋର କାମନା ପୂରଣ ହେଇ, ଆଉ ଯଦି ମାଗିବ ଶିବଜୀଙ୍କୁ ତାଙ୍କୁ ମୋର ସେ ତାଙ୍କୁ ଦିଅ ତୁମ ପତ୍ନୀ ମୋତେ ସେ କ'ଣ ଦେବେ କି, ତେଣୁ ସିଏ କହିଲା, ଶିବଜୀ କହିଲେ କ'ଣ ପାଇଁ ଏତେ କଷ୍ଟ ସ୍ୱୀକାର କରୁଛ, ମୁଁ ତ ଖୁବ୍ ଶୀଘ୍ର ଦୋଷ ହେଇଯାଏ, ତୁମେ କାହିଁକି ଏତେ କଷ୍ଟ ସ୍ୱୀକାର, କ'ଣ ଚାହୁଁଛ କୁହ ମୁଁ ଦେବି, ନା ମୁଁ ଯାହା ମସ୍ତକରେ ହାତ ଦେବି ସେ ଧ୍ୱଂସ ହେଇଯିବ, ତାର ଉଦ୍ଦେଶ୍ୟ ଥିଲା ଶିବଜୀଙ୍କ ମସ୍ତକରେ ହାତ ଦେଇକି ତାକୁ ଧ୍ୱଂସ କରିକି ତାଙ୍କ ପତ୍ନୀକୁ ସେ ବାହା ହବ, ଏଇ ଭାବରେ ତାର ଉଦ୍ଦେଶ୍ୟ ଥିଲା। ଶିବଜୀ ତଥା କହିଦେଲେ ଏଭଳି ଆଶୁତୋଷ ସିଏ, ଏ ଭଗବାନଙ୍କ ଲୀଳା। ତେଣୁ ଇଏ ଧାଇଁଲା ତାଙ୍କ ବଧ, ଶିବଜୀଙ୍କୁ ହତ୍ୟା କରିବା ପାଇଁ ଧାଇଁଲା, ମୁଣ୍ଡରେ ହାତ ଦେଇଦେଲେ ସେ ଧ୍ୱଂସ ହେଇଯିବ, ତାଙ୍କ ପତ୍ନୀଙ୍କୁ ବାହିବି ଆଉ। ତେଣୁ ଶିବଜୀ ଧାଇଁଲେ, ତା ପତ୍ନୀ ଧାଇଁଲା, ଇଏ ବୃକାଶୁର ଭଗବାନଙ୍କର ଧ୍ୟାନ କରୁଛନ୍ତି ଶିବଜୀ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ। ଭଗବାନ ଆସି ପହଞ୍ଚିଗଲେ, ଭଗବାନ ଗୋଟେ କ'ଣ ବ୍ରହ୍ମଚାରୀ ରୂପରେ ଆସି ପହଞ୍ଚିଗଲେ। ବୃକାଶରେ ଦୌଡ଼ୁଛି ଭଗବାନ କହୁଛି, ବୃକ ଶକୁନୀ ପୁତ୍ର, ତୁମେ ଏତେ ବିଦ୍ୱାନ ବ୍ୟକ୍ତିଙ୍କର ପୁତ୍ର, କହ ପଣ୍ଡିତ, ତୁମେ ଗୋଟେ ପଣ୍ଡିତର ପୁତ୍ର, ତୁମେ ମୂର୍ଖ ଭଳି କାର୍ଯ୍ୟ କରୁଛ। ସିଏ ଶୁଣୁନାହାନ୍ତି, ସେ ଧାଉଁଛନ୍ତି, ଶିବ ପଳେଇଯିବେ କାଳେ କହିକିରି ହାତ ଦେଇଦେବେ। ହଁ ଭଗବାନ ମୋତେ ତାଙ୍କ ପଛରେ ଧାଇଁବାକୁ ପଡ଼ିଲା, ଧାଇଁ ଧାଇଁ ପଚାରିବ କ'ଣ ହେଲା ନା ଏମିତି ମୋତେ ଶିବ ଏଇଭଳି ଭାବରେ ନା, ସିଏ ଗୋଟେ ପିଶାଚଟା, ଆଉ ତାହାର କୌଣସି ବସ୍ତ୍ର ନାହିଁ, ଖଣ୍ଡେ କପୁନ ଖଣ୍ଡେ ନାହିଁ, ଆଉ ସେ ପାଗଳ ହେଇଯାଇଛି, ସମୁଦ୍ର ଯେଉଁ ବିଷ ବାହାରିଥିଲା ସେଇଟା ପାନ କରି ସେ ପାଗଳ ହେଇଯାଇଛି, ତାର ଶ୍ୱଶୁର ମଧ୍ୟ ତାକୁ ଅଭିଶାପ ଦେଇଥିଲେ, ଆଉ ତାର ମୁଣ୍ଡ କାମ କରୁଛି, ପିଶାଚଟା ତା କଥା ତୁମେ ବିଶ୍ୱାସ କରୁଛ ନା? ହଁ ସତରେ ନା, ଦେଖୁନ ତମେ ତମେ ନିଜେ ପରୀକ୍ଷା କରୁନ ନା, କେମିତି ନା ନିଜ ମୁଣ୍ଡରେ ହାତ ଦେଉନ, କିଛି ହେବନି ତମର, ଆମେ ଯିବା ଦୁଇ ଜଣ ମିଶିକି ତାକୁ ମାରିବା। ଏଇଭଳି ଭାବରେ ଭଗବାନ ତାଙ୍କୁ ମୋହ କରିଦେଲେ, ସେ ନିଜ ମସ୍ତକରେ ହାତ ଦେଇକରି ମୃତ୍ୟୁବରଣ କଲା। ନତେ ବିଧୁ ସ୍ୱାର୍ଥ ଗତିଙ୍ଗି ବିଷ୍ଣୁ, ସ୍ୱାର୍ଥ କେଉଁଥିରେ ଜାଣନ୍ତି ନାହିଁ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ ଜାଣନ୍ତି, ଭଗବାନଙ୍କ ଏକମାତ୍ର ଶରଣ୍ୟ ତାଙ୍କର ଆମେ ଶରଣରେ ଯିବା। ଯେଉଁମାନେ ବିଦ୍ୱାନ ନୁହନ୍ତି ସେମାନେ ଅନ୍ୟମାନଙ୍କ ଶରଣରେ ଯିବେ, ଭଗବାନ କୃଷ୍ଣଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଶରଣରେ ସବୁ ଯିବେ। ବା କିଏ ଯିବ ଧନର ଶରଣରେ, ରୋଜଗାର କରିବା, ଦିନଠୁ ରାତି ପର୍ଯ୍ୟନ୍ତ ରୋଜଗାର କରି କଠିନ ପରିଶ୍ରମ କରିକିରି ବହୁତ ଟଙ୍କା ରୋଜଗାର କରିବା, ଏଇ ଧନ ଆମର ସାହାଯ୍ୟ କରିଦେବ, ଆମର କାମନା ପୂର୍ତ୍ତି କରିଦେବ, ଆମର ମନବାଞ୍ଛା ପୂର୍ଣ୍ଣ କରିବ, ଆମର ଜୀବନ ସିଦ୍ଧି କରିଦେବ, ଏଇଭଳି ଭାବରେ ବିଭିନ୍ନ ପ୍ରକାର ଭଗବାନ ଛାଡ଼ିଦେଲେ ଆଉ ଯାହା ସବୁ ରହିଲା, ଯେଉଁମାନେ ବିଦ୍ୱାନ ନୁହନ୍ତି ସେମାନେ ସେମାନଙ୍କ ଶରଣରେ ଯିବେ। ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଆପଣଙ୍କ ଛଡ଼ା ଆଉ କାହାର ଶରଣରେ ଯିବେ? ଆଜି ଯେଉଁ ଅକ୍ରୂରଙ୍କର ମନସ୍କାମନା ପୂର୍ଣ୍ଣ ହେଲା, ଭଗବାନ ପ୍ରାର୍ଥନା କରିଥିଲେ, ଦଶମ ସ୍କନ୍ଧ 41 ଅଧ୍ୟାୟ ଶ୍ଳୋକ କେତେ 16 ନା କେତେରେ ବର୍ଣ୍ଣନା କରିଥିଲେ, ସେ ପ୍ରାର୍ଥନା କରିଥିଲେ 17ରେ। ଭଗବାନ ଯେତେବେଳେ ଆଣିକି ଆସିଥିଲେ, ନନ୍ଦଗାଁରୁ ମଥୁରାକୁ ଆଣିକି ଆସିଥିଲେ, ମଥୁରା ସୀମାରେ ଯେତେବେଳେ ପହଞ୍ଚିଗଲେ, ଭଗବାନ କହିଲେ ରଥ ରୋକ, ତେଣୁ ଭଗବାନ ଓହ୍ଲେଇକି ଯିବା ପାଇଁ ବସିଥିଲେ କୃଷ୍ଣ ବଳରାମ। କିନ୍ତୁ ଯଦି ସେହି ସମୟରେ ଅକ୍ରୂରରେ ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ଆପଣ ଯଦୁତ୍ତମ ଆମର ଗୃହକୁ ଆସନ୍ତୁ, ଏଇଭଳି ଭାବରେ ବହୁତ ପ୍ରାର୍ଥନା କରିଥିଲେ। କିନ୍ତୁ ଭଗବାନ କହିଥିଲେ ଆୟାସେ ଭବତୁ ଗେହମ୍, ମୁଁ ତୁମର ଗୃହକୁ ଯିବି, କଂସକୁ ହତ୍ୟା କଲା ପରେ ଯିବି। ଆଜି ଯେତେବେଳେ ଭଗବାନ କଂସକୁ ହତ୍ୟା କରିସାରିଲା ପରେ, ଆ ଭିତରେ ଅନ୍ୟାନ୍ୟ କାର୍ଯ୍ୟ ସବୁ ସରିଲା ପରେ ଯେତେବେଳେ ଆସି ପହଞ୍ଚନ୍ତି, ସେତେବେଳେ ଅକ୍ରୂର ବହୁତ ମନ ତାଙ୍କର ଆନନ୍ଦ ହୋଇଯାଇଛି, ଆନନ୍ଦରେ ଏଇ କଥା କହୁଛନ୍ତି ପ୍ରଭୁ, କହ ପଣ୍ଡିତ ତତ୍ ଅପରଂ ଶରଣଂ ସମିୟାତ୍, ଆପଣଙ୍କ ଛଡ଼ା ଆଉ କିଏ ଅପର, ଆଉ କାହାର ଶରଣରେ ଯିବେ? କାହିଁକି ମୋର କ'ଣ ଏତେ ରହିଛି କି ନା, ଭକ୍ତ ପ୍ରିୟା, ଭକ୍ତଙ୍କ ଭକ୍ତଙ୍କୁ ଆପଣ ଅତି ପ୍ରିୟ, ଆପଣ ଭକ୍ତ ଭକ୍ତ ଆପଣଙ୍କ ଅତି ପ୍ରିୟ, ଭକ୍ତ ପ୍ରିୟା, ଇଏ ନମ୍ବର ୱାନ୍ ଆପଣଙ୍କର ଗୁଣ, ନମ୍ବର ୱାନ୍ ଗୋଟିଏ ପରେ ଗୋଟିଏ ଅଧିକରୁ ଅଧିକ ଗୁଣ ପାଇବେ ଅକ୍ରୂର। ସନାତନ ଗୋସ୍ୱାମୀ ତାଙ୍କ ଭାଷ୍ୟରେ କହୁଛନ୍ତି, ସେ ହେତୁ କ'ଣ ବିଶେଷଣାଣ ଏଷାଂ ଯଥୋତ୍ତରଂ ଆଶ୍ରୟଣ ହେତୁ ତାୟାଂ ଶ୍ରେଷ୍ଠ୍ୟମ୍, ଗୋଟିଏ ପରେ ଗୋଟିଏ ଶ୍ରେଷ୍ଠ ଗୁଣ ରହିଛି ଭଗବାନଙ୍କର, ଛୋଟିଆ ଗୁଣ ନୁହଁ, ଭକ୍ତି ପ୍ରିୟଟା କ'ଣ ଛୋଟିଆ ଗୁଣ ନୁହଁ, ଭକ୍ତ ଭକ୍ତ ତାଙ୍କ ପ୍ରିୟ କ'ଣ ଛୋଟିଆ ଗୁଣ? ଭଗବାନ କହିଲେ ନା କ'ଣ, ଭଗବାନ କହିଲେ ଫେରେଇ ଦେଲେ ଦୁର୍ବାସଙ୍କୁ, ଯିଏ ତାଙ୍କର ଶରଣରେ ଆସନ୍ତି, ଶରଣ ଶରଣ୍ୟମ୍, ତାଙ୍କର ଶରଣ ପ୍ରଦାନ ଶରଣ ପ୍ରଦାନ କରନ୍ତି ସେ, କିନ୍ତୁ ତାଙ୍କୁ ଫେରେଇ ଦେଲେ, ଏଇଟା ଫାଷ୍ଟ ଆଣ୍ଡ ଲାଷ୍ଟ, ଏ ପର୍ଯ୍ୟନ୍ତ କିଛି ନାହିଁ ଏଭଳି ଇତିହାସ, ତାଙ୍କ ଶରଣରେ ଆସିଥିବା ବ୍ୟକ୍ତିକୁ ସେ ଫେରେଇ ଦେଇଛନ୍ତି, ଦୁର୍ବାସନ କ୍ଷେତ୍ରରେ ସେଇଟା ହେଇଥିଲା, ଭଗବାନ ମନା କରିଦେଲେ। ତେଣୁ ସେ କହିଲେ ଅହମ୍ ଭକ୍ତ ପରାଧୀନ, ଭକ୍ତର ଏତେ ଭକ୍ତର ଅଧୀନ ହେଇଯାଆନ୍ତି, ଯଦିଓ ଭଗବାନ ହେଉଛନ୍ତି ସ୍ୱାଧୀନ, ଭଗବାନ କାହାର ଅଧୀନ ନୁହନ୍ତି, କିନ୍ତୁ ସିଏ କହୁଛନ୍ତି ମୁଁ ଭକ୍ତର ପରାଧୀନ, ମୁଁ ଭକ୍ତର ଅଧୀନ। ଏ ଭକ୍ତ ତାଙ୍କର କେତେ ପ୍ରିୟ, ଭକ୍ତେଇ ଭକ୍ତଜନ ପ୍ରିୟ, ଭଗବାନ ନିଜେ କହିଲେ ଭକ୍ତେଇ ଭକ୍ତଜନ ପ୍ରିୟ। ସାଧବ ହୃଦୟ ମହଂ ସାଧୁନା ହୃଦୟଂ ତ୍ୱହଂ ମଦନ ତେ ନ ଜାଣନ୍ତି ନାହାନ୍ତି, ଏ ସବୁଠି କେଉଁଥିରେ ଅଛନ୍ତି ଭକ୍ତେଇ ଭକ୍ତଜନ ପ୍ରିୟ। ଏଇ ସେ ନବସ୍କନ୍ଧରେ ସେଇ ଶ୍ଳୋକରେ ସବୁ କହିଛନ୍ତି ଇଏ ଭଗବାନ ନିଜେ ବୈକୁଣ୍ଠ ଲୋକରେ, ବୈକୁଣ୍ଠର ବାର୍ତ୍ତା ଏଇଟା ଦୁର୍ଭାଷଙ୍କୁ ସେ ସବୁ କହିଛନ୍ତି। ଅହମ୍ ଭକ୍ତ ପରାଧୀନ ଇଏ ସ୍ୱତନ୍ତ୍ର ଏବ ଦିଜ, ମୁଁ ହେଉଛି ଭକ୍ତର ଇବ, ଇବ ଶବ୍ଦ କହିବାଗଲା ଭଗବାନ ଯଦିଓ ସ୍ୱତନ୍ତ୍ର କିନ୍ତୁ ତଥାପି ଅସ୍ୱତନ୍ତ୍ର ବୋଲି କହିଲେ, ଭକ୍ତଙ୍କର କେତେ ଭକ୍ତ ତାଙ୍କର କେତେ ପ୍ରିୟ। ଏଣୁ ସେ କହିଲେ ଭକ୍ତେ ଅସ୍ୱତନ୍ତ୍ର ଇବ ଦିଜ ସାଧୁ ବି ଗ୍ରସ୍ତ ହୃଦୟ ଭକ୍ତି ଭକ୍ତଜନ ପ୍ରିୟ। ସାଧୁମାନେ ତାଙ୍କ ହୃଦୟକୁ ଅଧିକାର କରି ନେଇଛନ୍ତି, ସାଧୁମାନେ ତାଙ୍କ ହୃଦୟକୁ ଅଧିକାର କରି ନେଇଯାଇଛନ୍ତି। ଭକ୍ତେଇ ଖାଲି ଭକ୍ତ ଭଗବାନ ପ୍ରିୟ ତାହେଲେ ଭକ୍ତଜନ, ଭକ୍ତଜନ କହିଲେ ଅଭକ୍ତ ହେଲେ ମଧ୍ୟ ସେ ଭଗବାନ ପ୍ରିୟ କାରଣ ଭକ୍ତଜନ। ଭକ୍ତର ମଧ୍ୟ ବହୁତ ପରିବାର ରହିଛି, ସବୁ ରହିଛନ୍ତି, ସମସ୍ତେ ଯେ ଭକ୍ତ ତା ନୁହଁ, ସେମାନେ ସବୁ ବହୁତ ଅଭକ୍ତ ସବୁ ରହିଛନ୍ତି, କିନ୍ତୁ ଭଗବାନ କହିଲେ ଭକ୍ତଜନ ମଧ୍ୟ ମୋର ପ୍ରିୟ, ଭକ୍ତ ଯେଉଁଭଳି ଭାବେ ପ୍ରିୟ ଭକ୍ତଜନ ମଧ୍ୟ ସେଇଭଳି ଭାବେ ପ୍ରିୟ। ଏଇଭଳି ଭାବେ ରହିଛି, ଇଏ ହେଉଛି ନମ୍ବର ୱାନ୍ ଫାଷ୍ଟ ଗୁଣ କହିଲେ ଭଗବାନ ଗୁଣ ଏଭଳି ସବୁ ରହିଛି। ଭକ୍ତ ଭକ୍ତ ପ୍ରିୟା ରୀତ ଗିରହ, ରୀତ ଭଗବାନଙ୍କର ଗିରହ ଭଗବାନ ବଚନ, ରୀତ ସତ୍ୟ ବଚନ ଭଗବାନଙ୍କର। ଅର୍ଜୁନ କହିଲେ ନା ପ୍ରଭୁ ଯାହା କହିଲେ ପ୍ରଭୁ ଆପଣ ସର୍ବ ଏତଂ ରୀତଂ ମାନି, ଆପଣ ଯାହା କହିଲେ ଏସବୁ ସତ୍ୟ, ସର୍ବ ଏତଂ ରୀତଂ ମାନି ଜନ୍ମାଙ୍ଗ ବଦସି କେଶବ, ଆପଣ ଯାହା କହିଲେ କେଶବ ମୁଁ ସବୁକିଛି ସତ୍ୟ ଗ୍ରହଣ କରୁଛି। ଭଗବାନ ସତ୍ୟ ସତ୍ୟ ବ୍ରତ, ଭଗବାନ ହେଉଛନ୍ତି ସତ୍ୟ, ସତ୍ୟର ମୂର୍ତ୍ତି ସିଏ ମୂର୍ତ୍ତି। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗର୍ଭସ୍ତୁତିରେ ପ୍ରଥମେ ଏକଥା କହିଲେ ଦେବତାମାନେ, ସବୁ ଦେବତାମାନେ ମିଶିକିରି ଏକଥା କହିଲେ, ଏ ଶ୍ଳୋକଟି କହିଲେ ସତ୍ୟ ଟାଇଟିଲ୍ ହେଉଛି ସତ୍ୟ, ସତ୍ୟ ବ୍ରତଂ ସତ୍ୟ ପରଂ ତ୍ରିସତ୍ୟଂ ସତ୍ୟସ ଯୋନି ନିହିତଂ ସତ୍ୟେ ସତ୍ୟସ ସତ୍ୟମୃତ ସତ୍ୟ ନେତ୍ରଂ ସତ୍ୟାତ୍ମକଂ ତ୍ୱାଂ ଶରଣଂ ପ୍ରପନ୍ନା। ମୂଳରୁ ଶେଷ ଯାହା ହେଉଛି ସତ୍ୟ, ସତ୍ୟ ମିଥ୍ୟା କହିଲେ ମଧ୍ୟ ସେ ସତ୍ୟ, ଏଭଳି କଥା ସବୁ ଭଗବାନଙ୍କର ସତ୍ୟବ୍ରତ ଭଗବାନ ବ୍ରତ, ଆମେ ଖାଲି ସତ୍ୟ ଖାଲି ଏତିକି ଜାଣିବା, ଏଇଟା ଆଲୋଚନା କରିବା ନାହିଁ। ଇଏ ହେଉଛି ରୀତଙ୍ଗୀର, ଭଗବାନ ଯାହା କହିବେ ସେଇଟା ସତ୍ୟ, କିନ୍ତୁ ତଥାପି ଭଗବାନ ସତ୍ୟ ପ୍ରତିଜ୍ଞା କରନ୍ତି। ନବମ ଅଧ୍ୟାୟରେ ଭଗବାନ ଦଶମ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଲେ ହେ ଅର୍ଜୁନ ତମେ ସର୍ବଧର୍ମ କ'ଣ ମନ୍ମନାଭବ ମଦ ଭକ୍ତୁ ମଜାଜି ମାଂ ନମସ୍କୁରୁ, ଏ ଚାରୋଟି କଥା କହିଥିଲେ ନବମ ଅଧ୍ୟାୟ ଅନ୍ତିମ ଶ୍ଳୋକରେ କହିଥିଲେ, ଚଉତିରିଶ ଶ୍ଳୋକରେ କହିଥିଲେ, ପୁଣି ସେଇଟାକୁ ଅଠର ଅଧ୍ୟାୟ ପଞ୍ଚଷଠି ଶ୍ଳୋକରେ ସେଇଟା କହିଲେ ମନ୍ମନାଭବ ମଦ ଭକ୍ତୁ ମଜାଜି ମାଂ ନମସ୍କୃ ମାଂ ଏବ ଏସ୍ୟସି, ନିଶ୍ଚିନ୍ତ ଭାବେ ମୋ ପାଖକୁ ଆସିବ। ସତ୍ୟଙ୍କେ ଭଗବାନ ମଧ୍ୟ ପ୍ରତିଜ୍ଞା କରି କହିଲେ, ସତ୍ୟ କରି କହିଲେ, ସତ୍ୟଙ୍କେ ପ୍ରତିଜାନେ, ମୁଁ ପ୍ରତିଜ୍ଞା କରି କହୁଛି ସତ୍ୟ କଥା, ପ୍ରତିଜାନେ 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 ଦୁଇଟି ଶବ୍ଦ ରହିଛି ଭଗବାନ ଭଗବତ ଗୀତାରେ ବର୍ଣ୍ଣନା କରିଛନ୍ତି। ନବମ ଅଧ୍ୟାୟରେ କହିଲେ ଅର୍ଜୁନ ତମେ ପ୍ରତିଜାନି ହିଁ ତମେ ପ୍ରତିଜ୍ଞା କର, ଏବଂ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ ନିଜେ ପ୍ରତିଜ୍ଞା କଲେ ପ୍ରତିଜାନେ କ'ଣ ପ୍ରିୟ ସିମେ, ତମେ ମୋର ଅତ୍ୟନ୍ତ ପ୍ରିୟ, ସେଥିପାଇଁ ମୁଁ ତୁମକୁ ସତ୍ୟ କଥା କହୁଛି, ଯେ ମୁଁ ପ୍ରତିଜ୍ଞା କରି କହୁଛି ଏ ମୋର ସତ୍ୟ କଥା, ଯଦି ଏଇ ଚାରୋଟି ଜିନିଷ କରିବ ତାହେଲେ ମୋ ପାଖକୁ ଆସିଯିବ, ଏତେ କୌଣସି ସନ୍ଦେହ ନାହିଁ। ଦୁଇଥର କହିଲେ ଏ ଶ୍ଳୋକଟୁ, ସେଥିପାଇଁ ଭଗବାନ କେତେ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଏଇଟା, ସବୁଠୁ ବୃହତ୍ତମ ଜ୍ଞାନ ହେଉଛି ଏଇଟା ଭଗବତ ଗୀତାରେ ଭଗବାନ ଦେଇଛନ୍ତି। ତେଣୁ ଏଠି ଯେଉଁ କୁହାଗଲା ରୀତଙ୍ଗୀର, ଭଗବାନ ଯାହା କୁହନ୍ତି ସେଇଟା ସତ୍ୟ, ସତ୍ୟ ବଚନ ଭଗବାନଙ୍କର, ସବୁକିଛି ସବୁକର ସତ୍ୟ ଭଗବାନ, ସତ୍ୟ ବ୍ରତ ଭଗବାନ ବ୍ରତ ମଧ୍ୟ ସତ୍ୟ, ଭଗବାନ ବ୍ରତ ହେଉଛି ସେଇ କ'ଣ ଯେଉଁମାନଙ୍କ ତାଙ୍କର ଶରଣ ଯିବେ ତାଙ୍କୁ ଶରଣ ଦେବେ, ଇଏ ତାଙ୍କର ଭଗବାନ ବ୍ରତ। ଏଇଟା ନା ବାଲ୍ମୀକି ମହର୍ଷି ବାଲ୍ମୀକି ତାଙ୍କ ରାମାୟଣରେ କହିଲେ, ଇଏ ହେଉଛି ଭଗବାନ ବ୍ରତ, ଯେ ସକୃଦପି ପ୍ରପନ୍ନାୟ ତବାସ୍ମିତି ଚ ଯାଚତେ ଅଭୟଂ ସର୍ବଭୂତେଭ୍ୟ ଦଦାମ ଏତଦ୍ ବ୍ରତଂ ମମ, ଭଗବାନଙ୍କ ଇଏ ହେଉଛି ବ୍ରତ। ବିଭୀଷଣ ଯେତେବେଳେ ଭଗବାନଙ୍କ ଶରଣରେ ଯାଇଥିଲେ ସେତେବେଳେ ସେ ତାଙ୍କୁ ଶରଣ ଦେଇଥିଲେ ଏହି ଶ୍ଳୋକଟି କହିକରି, ସମସ୍ତେ ଭଗବାନ ରାମଚନ୍ଦ୍ରଙ୍କର ହନୁମାନଙ୍କୁ ଛାଡ଼ିଥିଲେ ଆଉ ସମସ୍ତେ ବିରୋଧ କରିଥିଲେ, ନା ଶତ୍ରୁପକ୍ଷରୁ ଆସି ଆମେ ତାଙ୍କୁ ଶରଣ ଦେବା ନାହିଁ, କିନ୍ତୁ ଭଗବାନ ଏଇ ଶ୍ଳୋକଟି କହିଥିଲେ, ଇଏ ହେଉଛି ମୋର ବ୍ରତ, ଭଗବାନ ବ୍ରତ, ଆମେ ଜାଣିଯିବା କଥା ଏଇଟା। ହିତଙ୍ଗୀର ସିଏ ଯାହା କହିବେ ସେଇଟା ସତ୍ୟ। ତାଙ୍କର ବ୍ରତ ହେଉଛି କ'ଣ, ସକୃଦପି ପ୍ରପନ୍ନ, ଗୋଟିଏ ଥର ଯଦି ଜଣେ ପ୍ରପନ୍ନ ହେଇକି ଭଗବାନ କହିଲେ ପ୍ରଭୁ ମୁଁ ଆପଣ ତବାସ୍ମିତି, ପ୍ରଭୁ ମୁଁ ତବ ଅସ୍ମି, ମୁଁ ଆପଣଙ୍କର, ଏଇଭଳି ଭାବରେ ପ୍ରାର୍ଥନା କରନ୍ତି, ଯାହାଚତେ ଅଭୟଂ ସର୍ବଭୂତେଭ୍ୟୋ, ଖାଲି ମନୁଷ୍ୟ ନୁହନ୍ତି, ଯେତେ ଜୀବ ଅଛନ୍ତି, ପଶୁପକ୍ଷୀ କୀଟପତଙ୍ଗ ସମସ୍ତଙ୍କୁ ସେ ଅଭୟ ପ୍ରଦାନ କରି, ଇଏ ହେଉଛି ମୋର ବ୍ରତ, ଏ ତ ବ୍ରତଂ ମମ, ମୋର ବ୍ରତ ହେଉଛି ଏଇଟା। ତେଣୁ ଏହିଭଳି ଭାବରେ ଭଗବାନଙ୍କ ରୀତଙ୍ଗୀର, ଭଗବାନଙ୍କ ବଚନ ହେଉଛି ସତ୍ୟ। ସୃହୃଦ, ଭଗବାନ ହେଉଛନ୍ତି ସୃହୃଦ, ସମସ୍ତଙ୍କର ବନ୍ଧୁ, ମିତ୍ର, ସୃହୃଦ, ଏଭଳି ବିଭିନ୍ନ ସବୁ ଟର୍ମ ରହିଛି, ଏକାଭଳି ଟର୍ମ ରହିଲେ ତା ତଫାତ ରହିଛି। ବନ୍ଧୁ, ମିତ୍ର, ସୃହୃଦ, ଏସବୁ ଦେଖିବାକୁ ଗଲେ ଏକାଭଳି, ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷ୍ୟରେ କହିଛନ୍ତି, ଆଧିଏରେ କ'ଣ ରହିଛି, ତଫାତ ରହିଛି କ'ଣ, ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ ଏ ଶ୍ଳୋକଟିରେ ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ସଖ୍ୟ, ମିତ୍ର, ସହୃଦ ସବୁ ଏକା ଟର୍ମ ରହିଛି, କିନ୍ତୁ ତା ତଫାତ ହେଉଛି କ'ଣ ନା, ସମସ୍ତେ ଚାହୁଁ ଜଣଙ୍କର ହିତ ଚାହାନ୍ତି, ପରସ୍ପର ହିତ, ଏଇଟା ହେଉଛି ସଖ୍ୟ, କିନ୍ତୁ ପରସ୍ପର ହିତେଶୁ ପ୍ରେମଣା, ପରସ୍ପର ହିତେଶୁ ତ ସଖ୍ୟ, ସଖ୍ୟ ତ ଛାଡ଼, ସେ କଥା ଛାଡ଼, ମୈତ୍ରୀ ଅର୍ଥ କ'ଣ, ମୈତ୍ରୀ ହେଉଛି ସଖ୍ୟ, ମିତ୍ର, ସୃହୃଦ, ଏ ତିନିଟା ବ୍ୟବହାର କରାଯାଇଛି, ମାନେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି। ସଖ୍ୟ ହେଉଛନ୍ତି କିଏ, ସଖା କିଏ, ପ୍ରକୃତରେ ସଖା କିଏ, ଅର୍ଜୁନଙ୍କର ସଖା ଥିଲେ କୃଷ୍ଣ। ତେଣୁ ଆଜି ଭଗବାନଙ୍କ ବିରହରେ ଅର୍ଜୁନ ଏହିଭଳି ଭାବରେ ରୋଦନ କରୁଥିଲେ, ପ୍ରଥମ ସ୍କନ୍ଧ 15 ଅଧ୍ୟାୟରେ କୁହାଯାଇଛି, ବଞ୍ଚିତ ମହାରାଜ ହରିଣା ବନ୍ଧୁରୂପେଣ ଜେନମେ ଅପୃତ ତେଜ ଦେବା ବିସ୍ମା ପରଂ ମହତ, ମୋର ଯେଉଁ ବନ୍ଧୁ ଥିଲେ ସିଏ ମୋତେ ବଞ୍ଚନା କରିଦେଲେ, ମୋତେ ଠକିଦେଲେ, ଏଇଭଳି ଭାବରେ ସେ କହୁଛନ୍ତି। କାରଣ ମୋର ଯେଉଁ ତେଜ ଥିଲା, ଯେଉଁ ତେଜକୁ ଦେବତାମାନେ ବିସ୍ମୟ ହୋଇଯାଉଥିଲେ, ଶିବଜୀ ମଧ୍ୟ ବିସ୍ମୟ ହୋଇଯାଇଥିଲେ, କିନ୍ତୁ ସେଇ ତେଜ ଆଜି ମୋର ଅପହରଣ କରିନେଇଛନ୍ତି ସିଏ ମୋର ବନ୍ଧୁ। ତେଣୁ ଏଇଠି କୁହାଯାଉଛି ପ୍ରେମଣା ପରସ୍ପର ହିତେଶ୍ରୁତଂ ସଖ୍ୟ, ସଖ୍ୟ ହେଉଛି କିଏ ନା ପ୍ରେମ, ଦୁଇ ଜଣଙ୍କ ଭିତରେ ପ୍ରେମ ଅଛି, ଜଣେ ଚାହୁଁଛି ଅନ୍ୟ ଜଣଙ୍କର ହିତ କରିବା ପାଇଁ, ଇଏ ହେଉଛି ସଖ୍ୟ, ଡେଫିନେସନ୍ ହେଉଛି ଏଇଟା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଦେଇଛନ୍ତି। ଆଉ ମୈତ୍ରୀ କ'ଣ, ମୈତ୍ରୀ ହେଉଛି ଦାସ୍ୟ ମିଶ୍ର ସଖ୍ୟ, ମୈତ୍ରୀ ମଧ୍ୟ ସଖା ମିତ୍ର, ତଫାତ ହେଉଛି ଆମର ସାଧାରଣତଃ ନାଁ ଯଦି ସମାନ ହୋଇଯିବ ତାକୁ ଡାକନ୍ତି ମୈତ୍ର, ଯଦି ନାଁ ସମାନ ହୋଇଗଲା ମୈତ୍ର ବୋଲି କହନ୍ତି, ନାଇଁ କି। ତେଣୁ ଏଇ ମୈତ୍ରୀ ଶବ୍ଦର ଅର୍ଥ ହେଉଛି କ'ଣ ନା ଦାସ୍ୟ ମିଶ୍ର ସଖ୍ୟ, ସଖ୍ୟ ଭାବ ରହିଛି କିନ୍ତୁ ଦାସ୍ୟ ଭଳି ତାଙ୍କର ସେବା କରିବେ, ଏଇଭଳି ଭାବ ମୈତ୍ରୀ, ଇଏ ହେଉଛି ମୈତ୍ରୀ, ସଖ୍ୟ ଉପରେ ଆଉ ଟିକେ ଉନ୍ନତ ସ୍ଥିତି ହେଉଛି ମୈତ୍ରୀ, ତା ଉପରେ ଆଉ ଟିକେ ଉନ୍ନତ ସ୍ଥିତି ହେଉଛି ସହୃଦ, ସହୃଦର ଅର୍ଥ ହେଉଛି ବାତ୍ସଲ୍ୟ ମିଶ୍ର ସଖ୍ୟମ, ସେ ସଖା ରହିଛନ୍ତି କିନ୍ତୁ ବାତ୍ସଲ୍ୟ ଭଳି, ପିତା ମାତା ଯେଉଁଭଳି ଭାବରେ ବାତ୍ସଲ୍ୟ ଭାବ ରହିଛି ସେଇଭଳି ଭାବରେ ତାଙ୍କର ସେବା କରିବେ। ଏଇଭଳି ଭାବରେ ଭଗବାନ ହେଉଛନ୍ତି ସହୃଦ, ଭଗବାନ ହେଉଛନ୍ତି ସୃହୃଦ, ଏ ତିନି ନମ୍ବର ଗୁଣ ଭଗବାନଙ୍କର, ଯେଉଁମାନେ ଜାଣିବେ ପ୍ରକୃତରେ ଭଗବାନ ହେଉଛନ୍ତି ସୃହୃଦଙ୍କ ସର୍ବଭୂତାନାମ, ଖାଲି ମନୁଷ୍ୟମାନଙ୍କୁ ନୁହନ୍ତି ସମସ୍ତ ଜୀବଙ୍କର ସେ ହେଉଛନ୍ତି ସୃହୃଦ, ଏଇ କଥା ଜଣେ ଯଦି ଜାଣିଯିବ ତାହେଲେ ସେ ଶାନ୍ତିପ୍ରାପ୍ତ ହୋଇଯିବ। ଭଗବାନ ଶାନ୍ତିର ସୂତ୍ରରେ ଏ କଥା କହିଲେ, ପଞ୍ଚମ ଅଧ୍ୟାୟ 28 ଶ୍ଳୋକରେ, ଭକ୍ତାରମ ଯଜ୍ଞ ତପସାମ ସର୍ବଲୋକମହେଶ୍ୱରମ ସୃହୃଦଙ୍କ ସର୍ବଭୂତାନାମ ଜ୍ଞାନତାମାନ ଶାନ୍ତି ମୁଚ୍ଛନ୍ତି, ଏଇ ତିନୋଟି ଜିନିଷ ରହିଛି। ଭକ୍ତାର ଭଗବାନ ହେଉଛନ୍ତି ଉପଭୋଗକାରୀ ଏବଂ ସମସ୍ତ ଲୋକର ସେ ହେଉଛନ୍ତି ମାଲିକ ଏବଂ ସମସ୍ତଙ୍କର ସେ ହେଉଛନ୍ତି ସୃହୃଦ, ଏତିକି ଜଣେ ଜାଣିଗଲେ ଜଣେ ଶାନ୍ତିପ୍ରାପ୍ତ ହେବ ଭଗବାନ କହିଦେଲେ। ତେଣୁ ଇଏ ହେଉଛି ତିନି ନମ୍ବର ଗୁଣ ଭଗବାନଙ୍କର, ଆଉ ଟିକେ ଉନ୍ନତ ସ୍ଥିତି ଭଗବାନ, ମାନେ ଆଉ ଟିକେ ଗୁଣ ଭିତରେ ଆଉ ଟିକେ ଅଧିକ ଶ୍ରେଷ୍ଠତ୍ଵ ରହିଛି। ତେଣୁ ଗୋଟିଏ ପରେ ଗୋଟିଏ କହୁଛନ୍ତି, ସୃହୃଦ କୃତଜ୍ଞ, ଭଗବାନ କୃତଜ୍ଞ, କୃତଜ୍ଞ କହିଲେ କିଏ କ'ଣ ଭଗବାନ ପ୍ରତି ଟିକିଏ କରିଛନ୍ତି କୃତ, ସେଇଟାକୁ ଭଗବାନ ଜାଣନ୍ତି, ଆମେ କ'ଣ କରିଛେ ଆମେ ଅଜାଣତରେ ମଧ୍ୟ ବହୁତ କାର୍ଯ୍ୟ କରିଦେଉଛେ, ଯେମିତି ନୃସିଂହଦେବଙ୍କ କଥା ଆସିବ, ନୃସିଂହଦେବଙ୍କର ଇଏରେ ପ୍ରହ୍ଲାଦ ମହାରାଜ କଥା ଥିଲା, ପ୍ରହ୍ଲାଦ ମହାରାଜ ପୂର୍ବ ଜନ୍ମରେ ସେ ଜାଣିନାହାନ୍ତି ସେ ଭଗବାନ କିଛି ପୂଜା କରିଛନ୍ତି ବୋଲି, ଶିବଜୀଙ୍କ କଥା କୁହାଯାଉଛି ଏଇଟା, ନା ନା ନୃସିଂହଦେବ, ନୃସିଂହଦେବ ତ ଆଉ ସେ ଜାଣିନାହାନ୍ତି। ନୃସିଂହଦେବ ରହିଛି ସେଦିନ, ସେ ଗୋଟେ ଇଏ ରହିଥିଲା, ସେ ଗୋଟେ ବେଶ୍ୟା ଶକ୍ତ ଥିଲେ, ସିଏ ବେଶ୍ୟା ସହିତ ଝଗଡ଼ା ହେଇକିରି ସେଦିନ ସେ ଜଙ୍ଗଲରେ ଯାଇକିରି ସେ ଜଙ୍ଗଲରେ ରହିଯାଇଛନ୍ତି, ଗଛ ଉପରେ ରାତିରେ ବିଶ୍ରାମ ନେଇଛନ୍ତି, ବିଶ୍ରାମ ନେଇଛନ୍ତି, ଖାଦ୍ୟ ଖାଇନାହାନ୍ତି, ଭୋକ ଲାଗୁଛି, ନିଦ ଲାଗିଯିବ, ପଡ଼ିଯିବେ ତଳୁ, ଜଙ୍ଗଲ କଥା କି ବାଘ ଭାଲୁ ଆସିଯିବ, ସେଥିପାଇଁ କ'ଣ କରୁଛନ୍ତି ସେ ଗଛର, ସେ ଜାଣିନାହାନ୍ତି ସେ କି ଗଛ, ସେ ଗଛରେ ଚଢ଼ି ସେ ଗଛରେ ପତ୍ରରୁ ଗୋଟେ ଗୋଟେ କାଢ଼ିକି ତେଳୁ ପକାଉଛନ୍ତି, ତେଳୁ ପକାଉଛନ୍ତି, ଦେଖିଲା ବେଳକୁ କ'ଣ ହେଇଯାଇଛି ନା ସେଇଟା, କ'ଣ ସେ ଶ୍ଳୋକ ସେ କଥାଟି ରହିଛି, ଏଇଟା ପ୍ରହ୍ଲାଦ ମହାରାଜ ପୂର୍ବଜନ୍ମ ଇତିହାସରେ ଏଇଟା କୁହାଯାଇଛି। ବସୁ ଶର୍ମା ବୋଲି ଜଣେ ଥିଲେ, କ'ଣ ତାଙ୍କ ନାଁଟା ପୂର୍ବ ଭାବରେ ପଡ଼ୁନାହିଁ, ସେ ଥିଲେ କ'ଣ ବସୁ ଶର୍ମା, ଏ ବୃହତ ନୃସିଂହ ପୁରାଣ ଏଇଟା ବର୍ଣ୍ଣନା କରାଯାଇଛି। ତାଙ୍କର ପତ୍ନୀ ଥିଲେ ସୁଶୀଳା, ବ୍ରାହ୍ମଣ କୂଳରେ ଥିଲେ, ତାଙ୍କର ପାଞ୍ଚ ପୁତ୍ର ଥିଲେ, କନିଷ୍ଠ ପୁତ୍ର ହେଉଛନ୍ତି ବସୁଦେବ, ତାଙ୍କ ନାଁ ତ ବସୁଦେବ, ପ୍ରହ୍ଲାଦଙ୍କ ପୂର୍ବ ଜନ୍ମ। ସେ କ'ଣ କରିଥିଲେ, ଓହୋ ସେଇଟା ଏଇଟା ପକାଇନଥିଲେ, ସେଇଟା ଆଉ ଗୋଟେ କଥା, ଏଇଟା ଉପବାସ ରହିଯାଇଥିଲେ, ତଥାପି ଏଇଟା ମଧ୍ୟ ଉପବାସ ରହି ଝଗଡ଼ା ହେଇଥିଲା, ତାଙ୍କ ପତ୍ନୀ ବେଶ୍ୟାଶକ୍ତ ହେଇଯାଇଥିଲେ, ବେଶ୍ୟାଶକ୍ତ ହେଇକିରି କୌଣସି କାରଣରୁ ଝଗଡ଼ା ହେଇକିରି ସେଦିନ ରାତିରେ ସେ ଉପବାସ ରହିଯାଇଥିଲେ, ଖାଦ୍ୟ ଗ୍ରହଣ କରିନଥିଲେ, ସେ ଜାଣିନାହାନ୍ତି ଏଇଟା ଭଗବାନଙ୍କୁ ସେବା ହେଇଗଲା ବୋଲି, ଏ କୃତଜ୍ଞ ଭଗବାନ ଏଇଭଳି ଭାବରେ, ଭଗବାନ ସବୁ ଜାଣନ୍ତି, ଆମେ ଜାଣିନେ, ଆମ ଅଜାଣତରେ ଏଇଟା କେତେ ଗୁଡ଼ାଏ କାର୍ଯ୍ୟ ରହିଛି, ଆମେ ଅଜାଣତରେ ମଧ୍ୟ ହେଇଯାଉଛି, ଝଗଡ଼ା ହେଇକିରି ଉପବାସ ହେଲା, ଏଇଟା କ'ଣ ଭଗବାନ ସେବା ହେଲା କି, କିନ୍ତୁ ଭଗବାନ କହିଲେ ଇଏ ମୋର ସେବା ହେଇଗଲା, କାରଣ ସେଦିନ ସିଏ ଉପବାସ ରହିଲା, ନୃସିଂହ ଚତୁର୍ଦ୍ଦଶୀ ଥିଲା ସେଇଦିନ ଦୈବକ୍ରମେ, ତେଣୁ ପର ଜନ୍ମରେ ସିଏ ପ୍ରହ୍ଲାଦ ହେଇକିରି ଆସିଲେ। ଦେଖନ୍ତୁ ଇଏ ଭଗବାନଙ୍କର କୃତଜ୍ଞତା, ଆମେ କେଉଁଟା କେତେବେଳେ ଆମେ ଜାଣତରେ ଭଗବାନ କିଛି ସେବା କରୁଛେ, କିନ୍ତୁ ଅଜାଣତରେ ମଧ୍ୟ ଭଗବାନଙ୍କ ସେବା ହେଇଯାଉଛି, ଯେମିତି କୁହାଯାଉଛି, ଯେମିତି ଆମର କେତେବେଳେ ମନେକର ଆମେ ଯେଉଁ ଚାଲୁଛେ ଚାଲୁଛେ, କିନ୍ତୁ ଯଦି କ'ଣ ତୀର୍ଥରେ ଆମେ ଚାଲିଗଲେ ଏଇଟା ପରିକ୍ରମାର ଫଳ ପାଇଗଲେ, ସେଇଟା ଏସବୁ କଥା ରହିଛି ଆମର ପୁରୀ ମହାତ୍ମାରେ, ଏଇ ଯେଉଁ କ'ଣ ଯେଉଁ ରହିଛି ସ୍କନ୍ଦ ପୁରାଣରେ ଉତ୍କଳ ମହାତ୍ମାରେ ସବୁ ବର୍ଣ୍ଣନା, ଉତ୍କଳ ଖଣ୍ଡରେ ବର୍ଣ୍ଣନା କରାଯାଇଛି। ପୁରୀ ଗୋଟେ ଏଭଳି ଧାମ ଯେଉଁଠି ଚାଲିଲେ ମଧ୍ୟ ସେ ପରିକ୍ରମାର ଫଳ ପାଇବେ, ସେ ଜାଣିନାହାନ୍ତି ସେ ଭଗବାନ ସେବା କରୁଛନ୍ତି ବୋଲି। ସେଠି ଯେଉଁ ଏମିତିକି ଆମିଷ ସେବନ କଲେ ମଧ୍ୟ ସେଇଟା ହବିଷ୍ୟର ଫଳ ପାଇବେ ସେମାନେ, ସେଠି କେବଳ ଶୋଇପଡ଼ିଲେ ସେମାନେ ଧ୍ୟାନର ଫଳ ପ୍ରାପ୍ତ ହେବେ, ଏଇଭଳି ସବୁ ରହିଛି ମହାତ୍ମା ରହିଛି। ଆମ ଅଜାଣତରେ ମଧ୍ୟ କିଛି ହେଇଯାଉଛି, ଭଗବାନ ସେବା ହେଇଯାଉଛି। ଭାରତ ଭୂମି ସେଥିରେ ମହାନ, ଭାରତ ଭୂମିରେ ବହୁତ ଭଗବାନଙ୍କର ସବୁ ଲୀଳା ସବୁ ରହିଛି, ଭାରତ ଭୂମିରେ କିଏ କେଉଁଭଳି ଭାବରେ ପାଇଯାଉଛନ୍ତି ସ୍ୱୀକୃତି, ତେଣୁ କିଏ ଅଜାଣତରେ ମଧ୍ୟ କିଛି ଭଗବାନଙ୍କ ସେବା ସେ ଜାଣିନାହାନ୍ତି, କିନ୍ତୁ ଭଗବାନ ସବୁ ଜାଣନ୍ତି କୃତଜ୍ଞ। ଆମେ କ'ଣ କରୁଛେ କୃତ, ଆମେ କ'ଣ କରିଛେ ଆମେ ଜାଣୁନି, ଆମେ ଏଇଟା ଭଗବାନ ସେବା କରୁଛେ, କିନ୍ତୁ ସିଏ ଜାଣନ୍ତି କୃତଜ୍ଞ କୃତଜ୍ଞ ଏଇଭଳି ଭାବରେ। ଇଏ ଆଉ ଗୋଟେ ନମ୍ବର ଗୁଣ ଭଗବାନଙ୍କର, ଭକ୍ତ ପ୍ରିୟ ରୀତଗିର ଶ୍ରୁହୃଦ କୃତଜ୍ଞ, ସର୍ବାନ୍ ଦଦାତି ଶ୍ରୁହୃଦ, ଭଗବାନ ସବୁକିଛି ପ୍ରଦାନ କରିଦେବେ, ସର୍ବାନ୍ ଦଦାତି କିଛି ରଖିବେ ନାହିଁ ନିଜ ପାଖରେ, ସର୍ବାନ୍ ଦଦାତି ଶ୍ରୁହୃଦ, ଏଭଳି ଶ୍ରୁହୃଦ ସିଏ ଭଗବାନ ସବୁକିଛି ପ୍ରଦାନ, ଏମିତିକି ଆତ୍ମାକୁ ମଧ୍ୟ ପ୍ରଦାନ କରିଦେବେ, ଭଗବାନ ନିଜ ଆତ୍ମାକୁ ମଧ୍ୟ ପ୍ରଦାନ କରିଦିଅନ୍ତି ତାଙ୍କ ପାଖରେ, ସେ କ'ଣ ତାଙ୍କର କ'ଣ ତାଙ୍କର କ'ଣ ସେବକ ହେଇଯାଆନ୍ତି, ତାଙ୍କର କିଙ୍କର ହେଇଯାଆନ୍ତି ସେ ଭଗବାନ ଏଭଳି। ସର୍ବାନ୍ ଦଦାତି ଶ୍ରୁହୃଦ, ସବୁକିଛି ସେ ପ୍ରଦାନ କରିଦିଅନ୍ତି, ଇଏ ହେଉଛି ଭଗବାନଙ୍କର ଏଇସବୁ ରହିଛି, ଶରଣର ଗୁଣ ସବୁ ରହିଛି, ସେଥିପାଇଁ ଜଣେ ଭଗବାନ ଶରଣରେ ଯିବେ। ସର୍ବାନ୍ ଦଦାତି ଶ୍ରୁହୃଦ ଭଜତୋ ଅଭିକାମାନ, ଯିଏ ଭଗବାନଙ୍କୁ ଭଜନ କରିବେ ବା ଅଭଜତୋ, ଭଜନ ନ କଲେ ମଧ୍ୟ ସେ ପ୍ରଦାନ କରିବେ, ଭଜତୋ ଅଭିକାମାନ, ତାଙ୍କର ଯାହାର କାମନା ଅଛି ସବୁ ପୂରଣ କରିଦିଅନ୍ତି ଭଗବାନ, ଏଠି ଭଗବାନଙ୍କ ସବୁ ଗୁଣ ରହିଛି। ଆତ୍ମାନ 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 ଅପି ନିଜକୁ ମଧ୍ୟ ସେ ପ୍ରଦାନ କରିଦିଅନ୍ତି ଭଗବାନ ତାଙ୍କର ଏଭଳି ଆତ୍ମାନ ଅପି ଉପଚୌ ପଚୌ ନ ଦସ୍ୟ ଭଗବାନଙ୍କର ଉପଚୌ ବା ଅପଚୌ ନ ଦସ୍ୟ ଭଗବାନଙ୍କର କିଛି ଆମେ ଯଦି ପ୍ରଦାନ କଲେ କି ଭଗବାନ ଭଜନ କଲେ ଭଗବାନ କହୁନାହାନ୍ତି ମୋତେ ଏଇଟା ଦିଅ ସେଇଟା ଦିଅ, ଭଗବାନ ବହୁତ କିଛି ଜିନିଷ ମାଗୁନାହାନ୍ତି। ସେ କହିଲେ ପତ୍ର ଦିଅ, ପତ୍ର ପୁଷ୍ପଂ ଫଳଂ ତୋୟଂ ଯୋ ମେ ଭକ୍ତା ପ୍ରାୟ। ଏକ ବଚନରେ କହିଲେ, ବହୁ ବଚନରେ ମଧ୍ୟ କହିଲେ ନାହିଁ, ବେଶୀ କଷ୍ଟଲି ଜିନିଷ ମାଗିଲେ ନାହିଁ। କହିବାର ଉଦ୍ଦେଶ୍ୟ ଥିଲା ବିଭିନ୍ନ ଦେବାଦେବୀମାନଙ୍କର ଯେଉଁମାନେ ଭଜନ କରୁଛନ୍ତି ତାଙ୍କୁ ବହୁତ ପ୍ରକାର ନିୟମ ରହିଛି, ଇଏ କଡ଼ା ନିୟମ, ଟିକିଏ ବ୍ୟତିକ୍ରମ ହୋଇଗଲେ ସବୁ ଅସୁବିଧା ହୋଇଯିବ। କିନ୍ତୁ ଭଗବାନଙ୍କର ଭଜନ କେତେ ସରଳ, ରାଜ ବିଦ୍ୟା ରାଜ ବିଜଂ ପବିତ୍ରମ ଇଦମ ଉତ୍ତମମ ପ୍ରତୀକ୍ଷାବଗମଂ ଧର୍ମ୍ୟଂ ସୁସୁଖଂ କର୍ତ୍ତୁମ ବ୍ୟୟମ। ବହୁତ ଆନନ୍ଦଦାୟକ ଭଗବାନ ଭଜନ। ତେଣୁ ଏ ଯେଉଁ କହିଲେ ପତ୍ରଟିଏ ଦେଲେ ମଧ୍ୟ ସେ ସେଥିରେ ସନ୍ତୁଷ୍ଟ ହୋଇଯାଆନ୍ତି, ଆଉ ଯିଏ ଅଧିକ ଦେବ ତା କଥା କ'ଣ କହିବା। ଆଉ ଉଦ୍ଦେଶ୍ୟ ହେଉଛି ଏଇଟା, ପତ୍ର ଏକ ବଚନରେ କହିଲେ। ଆମର ସେ ଶ୍ରୀମଦ ରାଧାକୃଷ୍ଣ ସେ ମହାରାଜ ବହୁତ ସୁନ୍ଦର ଉଦାହରଣ ଦିଅନ୍ତି, ଏ ଦ୍ରୌପଦୀଙ୍କର ଉଦାହରଣ ଦିଅନ୍ତି ପତ୍ରଙ୍ଗରେ। ପତ୍ରଙ୍ଗ କହିଲେ ଯେତେବେଳେ ଆସିଥିଲେ ଯେଉଁ ଦୁର୍ବାସା ଆସିଥିଲେ, ଦୁର୍ବାସା ମହାଭାରତରେ ବର୍ଣ୍ଣନା କରାଯାଇଛି, ଥରେ ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ ଥରେ ଦୁର୍ବାସାଙ୍କର ସେବା କରି ତାଙ୍କୁ ସନ୍ତୁଷ୍ଟ କରିଦେଇଥିଲେ। ସନ୍ତୁଷ୍ଟ ଯେତେବେଳେ କରିଦେଇଥିଲେ, ଦୁର୍ବାସା ଚାହିଁଲେ କ'ଣ ବର ନବମଠୁ ନା ନାଇଁ ମୋର କିଛି ଦରକାର ନାହିଁ, କିନ୍ତୁ ଆପଣ ଯେମିତି ମୋତେ କୃପା କଲେ ସେଇଭଳି ଭାବରେ ମୋ ଭାଇମାନେ ବହୁତ କଷ୍ଟ ପାଉଛନ୍ତି ବନବାସ, ସେତେବେଳେ 12 ବର୍ଷ ବନବାସରେ ଥିଲେ, ତାପରେ 1 ବର୍ଷ ଅଜ୍ଞାତବାସ ଏସବୁ ରହିଛି, ଆଉ ସେମାନେ ବନରେ ରହିଛନ୍ତି ବହୁତ କଷ୍ଟ ପାଉଛନ୍ତି, ଆପଣ ଟିକିଏ ତାଙ୍କୁ ଯାଇ କୃପା କରନ୍ତୁ, ମୁଁ ଏତିକି ଚାହୁଁଛି। ନା ବଢ଼ିଆ କଥା ଯିବା, ନା ଟିକିଏ ଖାଲି ଗୋଟିଏ କଥା ହେଉଛି ଆପଣ ଟିକିଏ ମନେ ରଖିବେ, ଧ୍ୟାନ ରଖିବେ, ଯେତେବେଳେ ଦ୍ରୌପଦୀ ଖାଇସାରିଥିବେ ସେତେବେଳେ ଯାଇ ପହଞ୍ଚିବେ, ସେଟା ଟିକିଏ ସୁବିଧା ହେବ। ତେଣୁ ଦୁର୍ବାସ ପହଞ୍ଚି ନବସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଏସବୁ ଲୀଳା। ତେଣୁ କହିବାର ଉଦ୍ଦେଶ୍ୟ ଥିଲା, ଦେଖନ୍ତୁ ଦୁର୍ଯ୍ୟୋଧନ ଇଏ ଖଡ଼ ପ୍ରକୃତି ଲୋକମାନଙ୍କର ସ୍ୱଭାବ ଏଇଭଳି ଭାବରେ, ତୁମକୁ ତ ସେ କହିଲେ କ'ଣ ଦରକାର, ତୁମେ କହିଥାନ୍ତେ ମୁଁ ରାଜା ହେବା ପାଇଁ ଚାହୁଁଛି, ପାଇଯାଇଥାନ୍ତେ ସେଇଟା, ଦୁର୍ବାସ ଦେଇଥାନ୍ତେ, କିନ୍ତୁ ସିଏ ନା ମୋର କିଛି ଅସୁବିଧା, ସେମାନେ କେମିତି ମରନ୍ତୁ, କାରଣ ସିଏ ଯାଇ ପହଞ୍ଚିଲେ, ଯେଉଁ ପାଣ୍ଡବମାନେ ଯାଇଥିଲେ ବନବାସ କରିବା ପାଇଁ ସେହି ସମୟରେ ଯୁଧିଷ୍ଠିର ମହାରାଜ ସୂର୍ଯ୍ୟଦେବଙ୍କୁ ପ୍ରାର୍ଥନା କରି ଗୋଟେ ପାଇଥିଲେ ପାତ୍ର, ଅକ୍ଷୟ ପାତ୍ର, ଯେଉଁ ପାତ୍ରରେ ରୋଷେଇ କଲେ ଯେତେ ଲୋକ ଖାଇଲେ ମଧ୍ୟ ସେ ଶେଷ ହେବ ନାହିଁ, କିନ୍ତୁ ଦ୍ରୌପଦୀ ଖାଇସାରିଲା ପରେ ସେଇଟା ସେ ଆଉ ମେଳ ହେବ ନାହିଁ, ସେଥିରୁ ଅନ୍ନ ଆସିବ ନାହିଁ। ତେଣୁ ଏ କଥା ଜାଣିଥିଲେ, ବହୁତ ରଖିଛନ୍ତି ଗୋଇନ୍ଦା ରଖିଛନ୍ତି, ସବୁ ବୁଝୁଛନ୍ତି କ'ଣ କୁଆଡ଼େ ଗଲା କ'ଣ କଲା, ଏଇଭଳି ଭାବରେ 1 ବର୍ଷ ଯେଉଁ ଅଜ୍ଞାତବାସ ହେବ ପୁଣି ଖୋଜି ବାହାର କରିଦେଲେ ପୁଣି 12 ବର୍ଷ ଯିବେ, ଏଇଭଳି ଭାବରେ ନିଶ୍ଚିନ୍ତ ହୋଇକରି, ନିଶ୍ଚିନ୍ତ ନୁହଁ ସବୁବେଳେ ଭୟ ରହିଛି, ସବୁବେଳେ କେତେବେଳେ କ'ଣ ହେବ। ତଥାପି ଦୁର୍ବାସ ଯେତେବେଳେ ଯାଇ ପହଞ୍ଚିଗଲେ, ସେତେବେଳେ ଯୁଧିଷ୍ଠିର ମହାରାଜ ଆସି ପହଞ୍ଚିଲେ, କ'ଣ ହେଲା, ଆସି ପହଞ୍ଚିଗଲେଣି 10,000 ଶିଷ୍ୟ ସହିତ ଆସି ପହଞ୍ଚିଗଲେଣି, ଏକୁଟିଆ ନୁହଁ, ଖାଇସାରିଲେଣି ଦ୍ରୌପଦୀ କହିଲେ ମୁଁ ତ ଖାଇସାରିଲେଣି ଆଉ କ'ଣ କରିବା, ଆଉ କିଛି ନାହିଁ, ନା ତୁମେ କିଛି ବ୍ୟବସ୍ଥା କର। ତେଣୁ ଦ୍ରୌପଦୀଙ୍କର ବ୍ୟବସ୍ଥା ହେଉ, ଯଦି ଭଗବାନଙ୍କୁ ସ୍ମରଣ କରିବେ, କୃଷ୍ଣଙ୍କୁ ସ୍ମରଣ କରି କୃଷ୍ଣ ଆସି ପହଞ୍ଚିଗଲେ, ଧାଇଁ ଧାଇଁ ଆସୁଛନ୍ତି ଆଦି କୃଷ୍ଣ, ଦ୍ରୌପଦୀ ମୋତେ ବହୁତ ଭୋକ କ୍ଷୁଧା, ମୋତେ ଖାଇବାକୁ ଦିଅ, ନା ପ୍ରଭୁ ମୁଁ ଆପଣଙ୍କୁ ଡାକିବା କାରଣ ହେଉଥିଲା ମୋର କିଛି ଖାଦ୍ୟ ନାହିଁ, ଖାଦ୍ୟ ସଙ୍କଟ ସଦୃଢ କରିବା ପାଇଁ, ନା ମୁଁ କିଛି ଶୁଣିବି ନାହିଁ, ମୋତେ କିଛି ଖାଇବାକୁ ଦିଅ, ତାପରେ ଯାଇ ଯାହା କହିବା, ନା ମୁଁ ତ ଏସବୁ ଧୁଆ ହୋଇଯାଇଛି ଆଉ କିଛି ନାହିଁ ଖାଇବା ପାଇଁ, ନା ଦେଖ କ'ଣ ଥିବ, ସେ ପାତ୍ର ଧୁଆ ହୋଇଯାଇଥିଲା କିନ୍ତୁ ତା'ଦେହରେ ଗୋଟେ ପତ୍ର ରହିଯାଇଥିଲା, ଆଉ ଭଗବାନ କି କହିଲେ ଏଇ କେତେ ଜିନିଷ ଅଛି, ଭଗବାନ ମାଗିନାହାନ୍ତି ପତ୍ର ଆଣି, ବହୁବଚନ କହିନାହାନ୍ତି, ଫଳମ ଫଳେ ଫଳାନି, ଆମେ ସବୁ ପାଠ ପଢ଼ୁଥିଲୁ ସଂସ୍କୃତରେ, ଟିକେ ଟିକେ ଜାଣିଛୁ ସଂସ୍କୃତ, ବହୁବଚନ କହିଲେ ଫଳାନି କହିଥାନ୍ତେ, ସେ କହିଲେ ନା ପତ୍ରାଣି ପତ୍ରଙ୍କ କହିଲେ ଏକ ବଚନରେ ଗୋଟିଏ ପତ୍ର ରହିଛି ଆଉ ମୁଁ କାହିଁ ବେଶୀ ନେବି, ସେଇ ପତ୍ରକୁ ପାଇଦେଲେ, ପତ୍ରକୁ ପାଇ ପାଣି ପିଇଦେଲେ ଭଗବାନ ସେଥିରେ ସନ୍ତୁଷ୍ଟ ହୋଇଗଲେ, ଏଇଭଳି ସନ୍ତୁଷ୍ଟ ହୋଇଗଲେ ଦୁର୍ବାସା ଏବଂ ତାଙ୍କର ଯେଉଁ ହଜାର ଦଶ ହଜାର ଶିଷ୍ୟ ସବୁ କ୍ଷୁଧାରେ ଆଉଟପଟ ହେଉଥିଲେ, ଖରାବେଳ ହେଇଯାଇଥିଲା, ଖରାବେଳ ସରିଲା ପରେ ପ୍ରସାଦ ପାଇଥିଲେ ଦ୍ରୌପଦୀ, ତେଣୁ ହେଇଯାଇଥିଲେ, ଆଉ ଏସବୁ ଗାଧୋଇ ସାରିଲା ପରେ ପେଟ ଫୁଲିଗଲା, ଖାଇ ଗାଧୋଇ ସାରିଲା ପରେ ଖାଇ ସାରିଲା ପରେ ମୋତେ ଗାଧୋଇ ପଡ଼ିଲେ ପୁଣି ଭୋକ କରିବ, ଗାଧୋଇ ସାରିଲା ପରେ ଗୋଟେ ରହିଛି ଏଭଳି ବ୍ୟବସ୍ଥା, କିନ୍ତୁ ଆଙ୍କର ଭୋକ କରିବା ପରିବର୍ତ୍ତେ ଭୋକ ଆଉ ହେଲା ନାହିଁ, ପେଟ ଫୁଲ୍ ହେଇଗଲା ସମସ୍ତଙ୍କର। ତେଣୁ ଦୁର୍ବାସ ଜାଣିଲେ ଆରେ ଏଇଭଳି ଭାବରେ ଅସୁବିଧା ହେଇଗଲା, ଇଏ ଗୋଟେ ପୁଣି ଗୋଟେ ବୈଷ୍ଣବ, ଗୋଟିଏ ଥର ଅପରାଧ ହେଇଥିଲା ଅମ୍ବରୀଷଙ୍କ ପ୍ରତି, ହଁ ସେ କଥା ତାଙ୍କ ସ୍ମରଣ ହେଲା। ତେଣୁ କିଏ କୁଆଡ଼େ ଧାଇଁଲେ ଆଉ କିଛି ଟିକଟକଣା ନାହିଁ, ଭଗବାନ କହିଲେ ଏବେ ଡାକନ୍ତୁ ତାଙ୍କୁ, ତାଙ୍କୁ ଖାଇବାକୁ ଦେବା। ଭୀମ ଯାଇକିରି ଦେଖିଲେ ଗୋଟେ ଗଛ ଉପରେ ସେଠି ଦେଖିଲେ, ସେ କିଏ କୁଆଡ଼େ ପଳାଉଛନ୍ତି ସବୁ, କିଏ ଆକାଶ ମାର୍ଗରେ ଯାଉଛି, କିଏ ଜଳ ମାର୍ଗରେ ଯାଉଛି, କିଏ କୁଆଡ଼େ ଯାଉଛନ୍ତି ତା'ର ଠିକ୍ ଠିକଣା ନାହିଁ। ଭୟ କରିଗଲେ, କାଳେ ପଛକୁ ଅନୁସରଣ ଧାଉଁଛନ୍ତି, କାଳେ ଆସିଯିବେ କି, ଏଇଭଳି ଭାବରେ କଥା ରହିଛି, ଆମର ସମୟ ହେଇଯାଇଛି। ଏଇଭଳି ଭାବରେ ବର୍ଣ୍ଣନା କରାଯାଇଛି, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ, ଏକ ବଚନରେ କୁହାଗଲା ପୁଷ୍ପଂ ଫଳଂ, ତ୍ୱୟ ତ ଜଳ, ଆଉ ସେଇଟା ଏକ ବଚନରେ କ'ଣ ହେବ। ଭଗବାନ ସେଇଥିରେ ସନ୍ତୁଷ୍ଟ ହେଇଯାଆନ୍ତି, ନାତ୍ମାନମ୍ ଅପି, ଭଗବାନଙ୍କୁ ଯିଏ ଯେତେ ପ୍ରଦାନ କଲେ, ମୋତେ ବ୍ରହ୍ମା ଆଦି ବ୍ରହ୍ମା ଶିବ ଆଦି କିଏ କେତେ ଲୋକପାଳମାନେ ଭଗବାନଙ୍କୁ ସବୁ ଉପହାର ପ୍ରଦାନ କରନ୍ତି, କିନ୍ତୁ ଉପହାର ପ୍ରଦାନ କଲେ ଯେ ଭଗବାନଙ୍କୁ କ'ଣ ଉପଚୟ ବହୁତ କିଛି ବୃଦ୍ଧି ହେଇଗଲା ତା ନୁହଁ, ଆଉ ଭଗବାନ ସବୁକିଛି ପ୍ରଦାନ କରିଦେଲେ ଯେ ଅପଚୟ ତାଙ୍କର କ୍ଷତି ହେଇଯିବ, ହାନି ହେଇଗଲା, ତାଙ୍କର ଧନ ସରିଗଲା, ନା ଭଗବାନଙ୍କର ଭଗବତ୍ତା ଏଭଳି ରହିଛି, ନା ଅପଚୌ ଅପଚୌ ନ ଦସ୍ୟ, ଭଗବାନଙ୍କର ବୃଦ୍ଧି ନାହିଁ କି ହାନି ନାହିଁ, ଏଭଳି ଭଗବାନ, ଏଭଳି ଭଗବାନ ଥାଇକିରି ଆଉ ଆମେ ଯେଉଁମାନେ ବିଦ୍ୱାନ ବ୍ୟକ୍ତି ସେମାନେ କାହିଁକି ଆପଣଙ୍କ ଶରଣରେ ଯିବେ ନାହିଁ, କହିବାର ଉଦ୍ଦେଶ୍ୟ ଯେଉଁମାନେ ବିଦ୍ୱାନ ନୁହନ୍ତି ସେମାନେ ଆପଣଙ୍କ ଶରଣରେ ଯିବେ ନାହିଁ, କିନ୍ତୁ ଯେଉଁମାନେ ବିଦ୍ୱାନ ସେମାନେ ଆପଣଙ୍କ ଶରଣରେ ଯିବେ। ଏଇଭଳି ଭାବରେ ଏସବୁ ରହିଛି, ବହୁତ କଥା ଆମର ଏ କଥା କହୁଛନ୍ତି ଜୀବ ଗୋସ୍ୱାମୀ, ତାଙ୍କର ସନ୍ଦର୍ଭରେ କହୁଛନ୍ତି ଜୀବ ଗୋସ୍ୱାମୀ, ତାଙ୍କର ବୃହତ ବୈଷ୍ଣବ ତୋଷଣରେ କହୁଛନ୍ତି, ହୋ ବା କେୟଂ ସ୍ତନକାଳ କୋଟଂ ଜିଘାଶୟାପାୟ ସାଧ୍ୱି ଲେଭେ ଗତିଂଘାତୃଚିତାଂକୃତୋନ୍ୟଂ କଂବା ଦୟାଣଂ ଚରଣଂ ବ୍ରଜେମୋ। ଦେଖନ୍ତୁ, କିଏ ଭଗବାନଙ୍କ ସେବା କରିବା ପାଇଁ ଆସିଛି, ଭଗବାନ ତାଙ୍କୁ କିଛି ଦେଲେ ଅଲଗା କଥା, କିନ୍ତୁ ଏ ବକି କ'ଣ କରିବା ପାଇଁ ଆସିଥିଲା, ସ୍ତନକାଳ ସ୍ତନରେ କାଳକୁଟ ବିଷ ବଳିକି ଆସିଥିଲା ଭଗବାନ ହତ୍ୟା କରିବା ପାଇଁ, ଇଏ କ'ଣ ଭଗବାନ ସେବା, କିନ୍ତୁ ଦେଖନ୍ତୁ ଭଗବାନ ତାଙ୍କୁ କ'ଣ ଦେଲେ, ତାଙ୍କର ମାଆଙ୍କର ଗତି ପ୍ରଦାନ କଲେ, ଆଉ କିଏ ଦୟାଳୁ ଅଛନ୍ତି ଯାହାଙ୍କର ଶରଣରେ ଆମେ ଯିବା। ତେଣୁ ଅକ୍ରୂର ଏଇଭଳି ଭାବରେ ଭଗବାନ ସ୍ତୁତି କରୁଛନ୍ତି। ଆଉ ଗୋଟିଏ ସ୍ତୁତି ରହିଲା, ସତେଇଶ ନମ୍ବର ସ୍ତୁତି, ସେଇ ସ୍ତୁତି ସରିଲା ପରେ ତାଙ୍କର ଶରୀର, ତା ଭଗବାନ ତାଙ୍କୁ ସ୍ତୁତି କରିବେ, ଭକ୍ତ ଭଗବାନ ସ୍ତୁତି କଲେ ଭଗବାନ ଭକ୍ତଙ୍କର ସ୍ତୁତି କରିବେ, ଏଇଭଳି ଭାବରେ ଚାଲିବ, ସ୍ତୁତିରେ ଚାଲିଛି ସବୁ କଥା। ବିଶ୍ୱନାଥ ଚକୁର ଠାକୁର ବହୁତ ବିରାଟ ବଡ଼ ଭାଷ୍ୟ ଦେଇଛନ୍ତି, ଆମର ସମୟ ନାହିଁ, ତେଣୁ ଅନ୍ୟ ଏଇଭଳି ଭାବରେ ଭଗବାନଙ୍କର ସବୁ ରହିଛି। ତେଣୁ ବିଦ୍ୱାନ ବ୍ୟକ୍ତି ସବୁ ଭଗବାନଙ୍କର, ଇଏ ହେଉଛି କୁହାଯାଏ ତାରେ ଉଦ୍ଧବ ପ୍ରମାଣ, ଯେଉଁମାନେ ବିଦ୍ୱାନ ବ୍ୟକ୍ତି ଭଗବାନଙ୍କର ଉଦ୍ଧବ ପ୍ରମାଣ ଗୋଟେ ରହିଛି, ଉଦ୍ଧବ ପ୍ରମାଣ, ଏଇଟା ଉଦ୍ଧବ କ'ଣ ସେ ଏକଥା ଏକଥା କହିଛନ୍ତି, କିଏ ଆଉ ଅଧିକ ଯିଏ ତାକୁ ହତ୍ୟା କରିବା ପାଇଁ ଆସୁଛନ୍ତି ତାକୁ ସିଏ ମାଆଙ୍କର ଗତି ଦେଉଛନ୍ତି, ଆଉ ତାଙ୍କୁ ଆଉ